ओं नमो भगवते वासुदेवाय। श्रीमद्भागवत दशम स्कंद षट्चाळीस अध्याय श्लोक 18 10 47 18 लीला जगनचरित लीला कर्ण पीयूष विप्रो जगनचरित लीला कर्ण पीयूष विप्रो
जगनचरित लीला
सपदि गृहकुटुम्बं दीनं सृज्य
दीनां
गृहकुटुम्बं दीनं सृज्य
दीनां
भावय व्यंगा भिक्षुचर्यां चरन्ति भावय व्यंगा भिक्षुचर्यां चरन्ति जगनचरित लीला कर्ण पीयूष विप्रो शक्रो गगन विदुत द्वंद धर्माविनष्टः सपदि गृह कुटुंबं दीनं सृज्य
दीनां
भावय व्यंगा भिक्षुचर्यां चरन्ति जदन चरित लीला कर्ण पीयूष विप्रो शक्रो गगन विदुत द्वंद धर्माविनष्टः सपदि गृह कुटुंबं दीनं सृज्य
दीनां
भावय व्यंगा भिक्षुचर्यां चरन्ति ଭକ୍ତସନ୍ଦ ମାତୃବୃନ୍ଦ ଆମେ ଏବାଗ ପଟାକୁ ସ୍ୱାଗତ ଜଣାଉଛୁ। ଆମର ଆଜି 18 ଶ୍ଳୋକଟି ପାଠ କରିବା। ରାଧାରାଣୀଙ୍କର ଚିତ୍ରଜଳ୍ପ ଚାଲିଛନ୍ତି। ଏମିତି କୁହାଯାଉଛି ଯତ୍ ଅନୁଚରିତ ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା ଯେ ଦୁଶ୍ଚର୍ଯ୍ୟ ତତ୍ କଥା ଅର୍ଥ ତାଙ୍କର କଥାର ଯେଉଁ ରହିଛି ପ୍ରୟୋଜନ ଯା ଅର୍ଥ ତାକୁ କେହି ତ୍ୟାଗ କରିପାରିବେ ନାହିଁ। ତେଣୁ ସୁଦର୍ଶନ କହୁଛନ୍ତି ଅପିଚ ଜାନିମ ଏବ ତତ୍ ତଥାପି ତ୍ରିବର୍ଗ ଲତା ମୂଳ ମିଳିନ ଇତି ତଥାପି ନ ତ୍ୟକ୍ତୁ ସ୍ୱପ୍ନୁମ। ଯଦିଓ ତାଙ୍କର କଥା ତତ୍ ତଥାପି ତ୍ରିବର୍ଗ ଲତା ସମସ୍ତେ ଭୌତିକ ଜଗତରେ ପ୍ରାୟ ତ୍ରିବର୍ଗ ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି। ଆଜିକାଲି ତ୍ରିବର୍ଗ ନାହିଁ, ଦ୍ୱିବର୍ଗ ଚାଲିଛି। ଧର୍ମ ଏବଂ ଅର୍ଥ ଧର୍ମ ନାହିଁ, ଅର୍ଥ ଏବଂ କାମ କେମିତି ଟଙ୍କା ରୋଜଗାର କରିବା, କେମିତି ଉପଭୋଗ କରିବା, ଧର୍ମଟା କିନ୍ତୁ ବାଧ୍ୟ ହୋଇଗଲାଣି, ଧର୍ମଗ୍ଲାନୀ ହୋଇଗଲାଣି। ନହେଲେ ଆଗରୁ ତ୍ରିବର୍ଗ ବୋଲି କହୁଥିଲେ, ଧର୍ମ ଅନୁସାରେ ଅର୍ଥ ରୋଜଗାର କରୁଥିଲେ ଏବଂ ସେଟାକୁ କାମ ଯେଉଁ ରହିଛି ସେଗୁଡ଼ା ପୂରଣ କରୁଥିଲେ। ଧର୍ମ ଅର୍ଥ କାମ ଏ ତ୍ରିବର୍ଗ। କିନ୍ତୁ ଭଗବାନ ଗୋଟେ କଥା ଏଭଳି ଯେ ତ୍ରିବର୍ଗ ଲତା ମୂଳ ଉନ୍ମିଳନ ଏ ତ୍ରିବର୍ଗକୁ ମଧ୍ୟ ସେ ନଷ୍ଟ କରିଦେବ। ତ୍ରିବର୍ଗ ଲତାକୁ ମଧ୍ୟ ମୂଳରୁ ଉନ୍ମୋଳନ କରିଦେବ, ମୂଳରୁ ଫୋପାଡ଼ିଦେବ କାଢ଼ିକିରି। ଭଗବାନ କଥାରେ ଏଭଳି ରହିଛି ତଥାପି ନ ତ୍ୟକ୍ତୁ ସ୍ୱପ୍ନୁମ, ତଥାପି ଆମେ ତାକୁ ତ୍ୟାଗ କରିପାରୁନାହିଁ। କିମ କୁର୍ମ କ'ଣ କରିବା, ତାକୁ ଛାଡ଼ି ହେଉନାହିଁ। ଯତ୍ ଅନୁଚରିତ ଇତି, ସେଥିପାଇଁ ଏ ଶ୍ଳୋକଟି କହିଲେ। ଯତ୍ ଅନୁଚରିତ, ଯାହାଙ୍କର ଅନୁଚରିତ, ତାଙ୍କର ଚରିତ ଅନୁ ସବୁବେଳେ ବା ସବୁ କଥା ଅନୁଚରିତ ଅର୍ଥ ହେଉଛି କ୍ରମାଗତ, ବାଲ୍ୟଠାରୁ ଆରମ୍ଭ କରି ଅନ୍ତିମ ଲୀଳା ପର୍ଯ୍ୟନ୍ତ ଯେତେ ରହିଛି ଭୌତିକ ଜଗତରେ ଯେତେ ସବୁ ଲୀଳା ରହିଛି ଅନୁଚରିତ ଅନୁଚରିତ ଚରିତ ଅନୁଚରିତ ଅନୁଚରିତ ଭଗବାନଙ୍କର ଚରିତ ମୂଳରୁ ଆରମ୍ଭ କରିକି ଶେଷ ପର୍ଯ୍ୟନ୍ତ ଅନୁଚରିତ ବା ବାରମ୍ବାର 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 ଅନୁଚରିତ ଯତ୍ ଅନୁଚରିତ ଲୀଳା, ତାଙ୍କର ଲୀଳା ସେ ଯାହା କଲେ ସେ ଗୋଟେ ଲୀଳା, ଆମର ଗୋଟେ ଲୀଳା କରିବା ପାଇଁ ହେଲେ ମନେକର ସିନେମା ବା ଯାହା ସବୁ ହେଉଛି କେତେ କ'ଣ ସବୁ ପ୍ରିପେୟାର କରିବାକୁ ପଡ଼ୁଛି, କେତେ କେତେ ପ୍ରକାର ସବୁ ହେଲା ପରେ ଯାଇକି ସେ ଲୀଳାଟେ ହେବ, ଡ୍ରାମାଟେ ହେବ ବା ଯାହା ହେଉ, ଭଗବାନଙ୍କର କ'ଣ ସିଏ ଉଲଗ୍ନ ହେଇକି ଯେତେବେଳେ ବୁଲୁଥିଲେ ସେଇଟା ମଧ୍ୟ ଗୋଟେ ଲୀଳା, ଯାହା କଲେ ସେ ଲୀଳା, ସବୁ ଲୀଳା ସେ ତାଙ୍କର, ତାଙ୍କର ଲୀଳା କରିବା ସେ ଲହୁଣୀ ଖାଇଦେଉଛନ୍ତି ମୁହଁ ସାରା ଲାଗି ପଡ଼ିଛି, କ'ଣ ଲହୁଣୀ ସବୁ ଲାଗିଯାଇଛି, ସିଏ ସବୁ ଗୋଟେ ଲୀଳା, ତାପରେ ନୁହଁ ନା ମୁଁ ଟିକେ ରେଡ଼ି ହେଇକି ମେକଅପ୍ ହେଇକି ତାପରେ କରିବି ନା, ସେ ଯାହା କଲେ ସେଇଟା ଲୀଳା, ଯାହା କଲେ ଯାହା ଆଣ୍ଠେଇକି ଚାଲିଲେ ସେ ଗୋଟେ ଲୀଳା, ଅଷ୍ଟମ ଦଶମ କିନ୍ତୁ ଅଷ୍ଟମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଆଣ୍ଠେଇକିରି ଯେତେବେଳେ ଛୋଟ ପିଲା ହେଇଛନ୍ତି ସବୁ ଲୀଳା କରୁଛନ୍ତି, ଆଣ୍ଠେଇକି ଯାଉଛନ୍ତି ଆଣ୍ଠେଇକି ଯାଉଛି ସେଇଟା ଗୋଟେ ଲୀଳା, ସବୁ ହେଉଛି ତାଙ୍କର ଲୀଳା, ଅନୁଚରିତ ଲୀଳା, କର୍ଣ୍ଣ ପିୟୁଷ ବିପ୍ରୁଟ, କର୍ଣ୍ଣ ପାଇଁ ଏଇଟା ହେଉଛି ପିୟୁଷ, କର୍ଣ୍ଣ ପାଇଁ ହେଉଛି ଅମୃତ, ଭଗବାନଙ୍କ ଲୀଳା କଥା, କର୍ଣ୍ଣ ପାଇଁ ଅମୃତ, କର୍ଣ୍ଣାମୃତ, କୃଷ୍ଣ କର୍ଣ୍ଣାମୃତ ରଚନା କଲେ କିଏ ବିଲମଙ୍ଗଳ ଠାକୁର, ଯେତେବେଳେ ମହାପ୍ରଭୁ ଯାଇଥିଲେ ଦକ୍ଷିଣକୁ, ଦକ୍ଷିଣାତିକୁ ଯାଇଥିଲେ ସେ ସମୟରେ ଏସବୁ ଆଣିଥିଲେ, କେତୋଟି ପୁସ୍ତକ ଆଣିଥିଲେ ସିଏ କୃଷ୍ଣ କର୍ଣ୍ଣାମୃତ ବିଲମଙ୍ଗଳ ଠାକୁରଙ୍କର, ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ଜିହେ ବିବସ୍ୱା ମୃତମେତ ଦେବ ଗୋବିନ୍ଦ ଦାମ ଗୋବିନ୍ଦ ଦାମ ମଧ୍ୟ କର୍ଣ୍ଣକୁ ଅମୃତ, ତେଣୁ କୃଷ୍ଣ କର୍ଣ୍ଣାମୃତ, ଏ ଯେଉଁ ଭଗବାନ କଥା କୃଷ୍ଣଙ୍କର ମଧ୍ୟ କର୍ଣ୍ଣ ପ୍ରତି ଅମୃତ, ବା ଆମର କର୍ଣ୍ଣକୁ ମଧ୍ୟ ଅମୃତ ଭଗବାନ କଥା ଅମୃତ, ଏ ଭୌତିକ ଜଗତ ହେଉଛି ମୃତ ଜଗତ, ସେଥିପାଇଁ ବେଦରେ କୁହାଯାଇଛି ମୃତ ମା ଅମୃତ ଗମୟ, ମୃତ୍ୟୁ ଏ କରୋନା ପାଇଁ ବର୍ତ୍ତମାନ ସମସ୍ତଙ୍କର ଭାଣୀ ପଡ଼ିଯାଇଛି ମୃତ୍ୟୁ ପାଇଁ, କିନ୍ତୁ ବେଦରେ କୁହାଯାଉଛି ମୃତ ମା ତୁମେ ମୃତ୍ୟୁରେ ରୁହ ନା ତୁମେ ଅମୃତକୁ ଆସ, ସେ କଥାଟାକୁ ଲୋକମାନେ ଜାଣିପାରନ୍ତି ନାହିଁ, ତେଣୁ ଏ ଅମୃତ ପ୍ରଦାନ କରାଯାଉଛି, ଅମୃତ ପାନ କଲେ ଜଣେ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଯିବ, ମୃତ୍ୟୁକୁ ଜୟ କରିଯିବ, ଅମୃତ ପ୍ରଦାନ କରାଯାଉଛି, ଅମୃତ ପ୍ରଦାନ ଭଗବାନ କଥା ଅମୃତ, ସବୁକିଛି ଅମୃତ, ଏଠି ତାଙ୍କ ଲୀଳା ଅମୃତ, ତାଙ୍କ ସେବା ସବୁକିଛି ତାଙ୍କର ଅମୃତ, ଭଗବାନ ସମୁଦ୍ର ସବୁକିଛି ଅମୃତ, ଭଗବାନ ଯଦି ବାଦ ଦେଇଦେବା ସେଇଟା ହେଉଛି ମୃତ, ଭଗବତ ଗୀତା ସପ୍ତମ ନବମ ଅଧ୍ୟାୟରେ ଭଗବାନ କହିଲେ ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ ପରନ୍ତପ ଅପ୍ରାପ୍ୟ ମାଂ ନିକଟନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନ, ଭଗବାନଙ୍କୁ ଯେଉଁମାନେ ଶ୍ରଦ୍ଧା କରିବେ ନାହିଁ, ଭଗବାନ କଥାରେ ଶ୍ରଦ୍ଧା ଆସିବ ନାହିଁ, ଧର୍ମରେ ଶ୍ରଦ୍ଧା ଆସିବ ଆସିବ ନାହିଁ, ତାହେଲେ ସେମାନେ କ'ଣ ହେବେ, ଭଗବାନ ପ୍ରାପ୍ତ ହୋଇପାରିବେ ନାହିଁ, ତେଣୁ ମୃତ୍ୟୁବରଣ କରିବେ, ମୃତ୍ୟୁ ଏବଂ ଅମୃତ ଭଗବାନ ଏକାଧାରରେ ମୃତ୍ୟୁ ଏବଂ ଅମୃତ, ନବମଧ୍ୟରେ ଭଗବାନ କହିଲେ ଭଗବତ ଗୀତାରେ ତପାମି ଅହମ୍ ବର୍ଷମ ନିଗୃଣାମି ଉତ୍ସାମି ଚ ଅମୃତଂ ଚ ମୃତ୍ୟୁ ସଦସତ୍ୟାହମ ଅର୍ଜୁନ, ଭଗବାନ ଏକାଧାରରେ ଅମୃତ ପୁଣି ମୃତ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ତାଙ୍କ ପାଇଁ ସେ ମୃତ୍ୟୁ ରୂପରେ ଆସିବେ, ମୃତ୍ୟୁ ସର୍ବହରସ୍ୟାହମ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ହେଉଛି ଅମୃତତ୍ୱକୁ ପ୍ରାପ୍ତ ହେବେ, ତେଣୁ ଇଏ ଭଗବାନଙ୍କର କଥା ହେଉଛି ଅମୃତ, କର୍ଣ୍ଣ ପିୟୁଷ ବିପ୍ରୁଟ, ବହୁତ ଗୁଡ଼ିଏ କଥା ଶୁଣିଲେ ସେଇଟା ଅମୃତ ହେବ ନା, ବିପ୍ରୁଟ ଗୋଟିଏ ବୁନ୍ଦା ଗୋଟିଏ କଥା ଅମୃତ, ଅମୃତ ହେଉଛି ଲିକ୍ୱିଡ ଲିକ୍ୱିଡ ନା, ଗୋଟିଏ ବୁନ୍ଦା ଗୋଟିଏ କଥା ମୋତେ ଗୋଟିଏ ଅକ୍ଷର ପଡ଼ିଗଲା କାନିରେ ତାହେଲେ ମୋତେ ସେଇଟା ଅମୃତ, ଗୋଟିଏ କଥା ବିପ୍ରୁଟ, ବିପ୍ରୁଟ ଅର୍ଥ କ'ଣ କହୁଛି ଏକ ବିନ୍ଦୁ, ଅମୃତ ଯେଉଁ ରହିଛି ଅମୃତ କଥା ରହିଛି ତା'ର ଗୋଟିଏ ବିନ୍ଦୁ ଯଦି ପାନ କରିଦେଲେ, ମହାପ୍ରଭୁ କହୁଛନ୍ତି ଭଗବାନଙ୍କର ଏ ଯେଉଁ ଲୀଳା ଇଏ ହେଉଛି ସମୁଦ୍ର, ତା'ର ଗୋଟିଏ ବିନ୍ଦୁକୁ ମୁଁ ତୁମକୁ ଚଖାଉଛି, ରୂପ ଗୋସ୍ୱାମୀଙ୍କୁ ସନାତନ ଗୋସ୍ୱାମୀଙ୍କୁ ଏସବୁ ଶିକ୍ଷା ଦେଇଛନ୍ତି, ଭଗବାନଙ୍କର ଯେଉଁ ରହିଛି ଲୀଳା ସବୁ ରହିଛି ସମୁଦ୍ର ଭଳି, ସେଥିପାଇଁ ଇଏ ଲେଖିଲେ ଭକ୍ତିରସାମୃତ ସିନ୍ଧୁ, ସିନ୍ଧୁ ଲେଖିଲେ ସିଏ ଯେଉଁ ଗୋଟିଏ ବିନ୍ଦୁ ପ୍ରାପ୍ତ ହୋଇଥିଲେ ସେଇଟା ଗୋଟେ ସିନ୍ଧୁ ଭଳି ସେ ଲେଖିଲେ, ଭକ୍ତିରସାମୃତ ସିନ୍ଧୁ, ସିନ୍ଧୁ ସେ ଚାରୋଟି ରହିଛି ବିଭାଗ ରହିଛି, ପୂର୍ବ ବିଭାଗ, ଦକ୍ଷିଣ ବିଭାଗ, ପଶ୍ଚିମ ବିଭାଗ, ଉତ୍ତର ବିଭାଗ, ସବୁ ରହିଛି। ସିନ୍ଧୁ ବୋଲି ଲେଖା ହେଇଛି, ଅମୃତର ସିନ୍ଧୁ, ଆମକୁ ଅମୃତର ସିନ୍ଧୁ ପ୍ରଦାନ କରାଯାଉଛି, ଭକ୍ତିର ଶାନ୍ତ ସିନ୍ଧୁ ପ୍ରଦାନ କରାଯାଉଛି। ଲୋକ ଟୋପାଟେ ବି ପାଉନାହାନ୍ତି, ଆମକୁ କିନ୍ତୁ ସିନ୍ଧୁ ଦିଆଯାଉଛି, ନିଅ ଯେତେ ଟୁ ପାନ କରୁଛି କର। ମହାପ୍ରଭୁ କହିଛନ୍ତି ସେ କଥା, ଇଏ ଯେଉଁ ଭଗବାନ ମହାପ୍ରଭୁ କହୁଛନ୍ତି, ମୁଁ ଏକଲା ମାଳି ମୁଁ କେତେ ସବୁ ଫଳକୁ ସବୁ ବାଣ୍ଟିବି, ଏ ଅମୃତ ଫଳକୁ କେତେ ବାଣ୍ଟିବି, ମୁଁ ବାଣ୍ଟି ପାରୁନାହିଁ, ତୁମେ ସବୁ ବାଣ୍ଟ ମୋ ସହିତ, ମୋ ମୋତେ ସାହାଯ୍ୟ କର, ଏସବୁ ଫଳକୁ ନିଅ, ବାଣ୍ଟ ଯେତେ ପାରୁଛ ବାଣ୍ଟ। ପୃଥିବୀତେ ଆଛ ଯେତେ ନଗରାଦି ଗ୍ରାମ, ସର୍ବତ୍ର ପ୍ରଚାର ହେବେ ମୋର ନାମ, ସବୁଠାରେ ମୋର ନାମ ପ୍ରଚାର କରି ଫଳକୁ ବାଣ୍ଟ, ଅମୃତ ଫଳକୁ ବାଣ୍ଟ, ଏବଂ ଇଏ ଫଳ ଏଭଳି ଯେତେ ବାଣ୍ଟିବ ସେତେ ବଢ଼ି ବଢ଼ିକା ଯିବ, କମିଯିବ ନାହିଁ, ଫଳ ଏତିକି ଅଛି, ଲିମିଟେଡ଼ ଅଛି, ଲିମିଟେଡ଼ ସପ୍ଲାଏ, ଆମେ ଯଦି ବାଣ୍ଟିଦେବା ସରିଯିବ ନା, ଇଏ ଫଳ ବଢ଼ି ବଢ଼ିକା ଯିବ, ଯେତେ ବାଣ୍ଟୁଥିବ ସେତେ ବଢ଼ୁଥିବ, ଇଏ ଏ ଅଦ୍ଭୁତ ଫଳ ଇଏ। ତେଣୁ ଇଏ କର୍ଣ୍ଣ ପିଉଷ, କର୍ଣ୍ଣକୁ ଏଇଟା ଗୋଟେ ଅମୃତ ଭଳି ଲାଗିବ, ବିପ୍ରୁଟ ଭଗବାନ ସାମାନ୍ୟ କଥା ଟିକିଏ ଅଳ୍ପ କ'ଣ ଶୁଣିଯାଇଛନ୍ତି, ତାହେଲେ ତାକୁ କର୍ଣ୍ଣ ପିଉଷ କ'ଣ ହେବ ତାଙ୍କର, ନା ଶକ୍ରୁ ଅଦନ, କର୍ଣ୍ଣ ପିଉଷର ଗୋଟେ ଶକ୍ରୁ, ଗୋଟେ ବିପ୍ରୁଟ, ଗୋଟେ ଗୋଟେ ଅଳ୍ପ ବିନ୍ଦୁ, ଟିକିଏ ଶକ୍ରୁ ଗୋଟିଏ ଥର, ଶକ୍ରୁ ବାରମ୍ବାର କଥା କଥାମାନେ ପଢ଼ୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ବହୁତ ସମୟ ଶ୍ରବଣ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଅଳ୍ପ ଟିକିଏ ଶ୍ରବଣ କରୁଛନ୍ତି ସେ ମଧ୍ୟ ସକୃତ ଗୋଟିଏ ଥର ଅଦନ ସେଇଟା ଗ୍ରହଣ କରୁଛନ୍ତି, କ'ଣ ହେବ ତାଙ୍କର, ନା ବିଧୂତ ଦ୍ୱନ୍ଦ୍ୱ ଧର୍ମ ବିନଷ୍ଟା, ତାଙ୍କର ଯେଉଁ ଦ୍ୱନ୍ଦ୍ୱ ଧର୍ମ ରହିଛି ଭୌତିକ ଜଗତ, ଦ୍ୱନ୍ଦ୍ୱ ଧର୍ମ ଏଠି ଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ ମୋହେନ ଭାରତ ଯେଉଁ ରହିଛି ଗୋଟେ ଶୋକ ଭଗବତ ଗୀତାରେ, ଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ ମୋହ, ଏଠି ଯେଉଁ ଦ୍ୱନ୍ଦ୍ୱ ରହିଛି ମୋହ ରହିଛି, ଏଠି ସବୁ ବିପରୀତ ଜିନିଷ ରହିଛି, ଦ୍ୱନ୍ଦ୍ୱ ଦୁଇ ପ୍ରକାର ଜିନିଷ ରହିଛି, ଦ୍ୱନ୍ଦ୍ୱମୟ ଜଗତ ଏଇଟା ହେଉଛି। ତେଣୁ ଏ ଦ୍ୱନ୍ଦ୍ୱ ଧର୍ମକୁ ବିନଷ୍ଟ ନଷ୍ଟ କରି ବିଶେଷ ଭାବରେ ନଷ୍ଟ କରିଦେବ, ଦ୍ୱନ୍ଦ୍ୱ ଧର୍ମରୁ ତୁମେ ଉଦ୍ଧୁକୁ ପଳେଇବ, ଆବସୋଲ୍ୟୁଟ୍ ୱାର୍ଲ୍ଡକୁ ପଳେଇବ, ଆବସୋଲ୍ୟୁଟ୍ରେ କ'ଣ କୁହାଯାଉଛି, ଅଦ୍ୱୟ ଧର୍ମକୁ ପ୍ରାପ୍ତ ହେବ, ତୁମେ ଅଦ୍ୱୟ ଜଗତକୁ ଚାଲିଯିବ, ବିନଷ୍ଟା କେମିତି କ'ଣ ହେବ, ନହେଲେ କ'ଣ ହେବ, ଦ୍ୱନ୍ଦ୍ୱ ଧର୍ମ ନଷ୍ଟ ହେଲେ କେମିତି ଜାଣିବା ଦ୍ୱନ୍ଦ୍ୱ ଧର୍ମ ନଷ୍ଟ ହେଲା ବୋଲି, ନା ଶପଦୀ, ଶପଦୀ କହିଲେ ସାଙ୍ଗେ ସାଙ୍ଗେ, ଆଉ ଡେରି ହେବ ନାହିଁ, ଶପଦୀ ସାଙ୍ଗେ ସାଙ୍ଗେ ନା କ'ଣ, ତତ୍କ୍ଷଣାତ୍ ଶପଦୀ କହିଲେ ସାଙ୍ଗେ ସାଙ୍ଗେ କ'ଣ ହେବ, ଗୃହ କୁଟୁମ୍ବମ୍ ଦିନ ମୁତ୍ସୃଜ ଦିନା, ଗୃହ କୁଟୁମ୍ବ ଯାହା ସବୁ ଅଛନ୍ତି ସେମାନେ ଦିନ ଚାଲୁ କିଛି ଅସୁବିଧା ନାହିଁ, ତାଙ୍କୁ ସବୁ ଉତ୍ସୃଜ ତ୍ୟାଗ କରିଦେବେ, ତ୍ୟାଗ କରି ନିଜେ ମଧ୍ୟ ଦିନ ହେଇଯିବେ, ଦିନ ଉତ୍ସୃଜ ଦିନା ବହବ, ଜଣେ ଦୁଇ ଜଣ ହେଇଥିବ ନା 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 ବହବ, ଅନନ୍ତ କୋଟି ରହିଛନ୍ତି, ବହବ ବହବ ଇହ ବିହଙ୍ଗା, ଇହ କ'ଣ ଛାଡ଼ିକି କୁଆଡ଼େ ଯିବେ ନା, ଇହ ଏଠିକି ଆସିବେ, ବୃନ୍ଦାବନ କଥା ଚାଲିଛି, ଏଠି ଏଠିକି ଆସିବେ, ଇହ ବିହଙ୍ଗା ସେମାନେ ସବୁ ବିହଙ୍ଗ ଭଳି, ହଂସ ଭଳି ବା ପକ୍ଷୀ ଭଳି, ତାହେଲେ କେମିତି କ'ଣ କରିବେ ନା, ବିଖୁ ଚର୍ଯ୍ୟାଙ୍କୁ ଚରନ୍ତି, ଭିକ୍ଷା କରି ଚଳିବେ ଆଉ କ'ଣ, ସେତିକି ମଧ୍ୟ କେତେ ଜଣ କରନ୍ତି ନାହିଁ, ସନାତନ ଗୋସ୍ୱାମୀ ସେତିକି ମଧ୍ୟ କରୁନଥିଲେ, ମାଧବେନ୍ଦ୍ର ପୁରୀ ସେତିକି ମଧ୍ୟ କରୁନଥିଲେ, ଅଯାଚିତ ବୃତ୍ତି ତାଙ୍କୁ କୁହାଯାଏ, ଅଯାଚିତ ସେ କିଛି ମାଗିବେ ନାହିଁ କାହାକୁ, ଭଗବାନ ନିଜେ ଆସି ତାଙ୍କୁ ଦେଇକି ଯାଆନ୍ତି, ସନାତନ ଗୋସ୍ୱାମୀ ଦେଇକି ଯାଇଥିଲେ, ସନାତନ ଗୋସ୍ୱାମୀ ବସିଥିଲେ, ତେଣୁ ଭଗବାନ ଆସିଲେ, ଭଗବାନ କହିଲେ ଏ ଗୋସ୍ୱାମୀ ତୁମେ କାହିଁକି ଏଠି କିଛି ଭିକ୍ଷା କରୁନା, କି ମାଧୁକରି କରୁନା, ଏପଟେ ବସିଛ ଏଠି କିଛି ଖାଇବା ପିଇବା କରୁନା, କିଛି କରୁନା କହିକରି, ନା ତୁମେ କେମିତି ଜାଣିଲ, ନା ମୁଁ ଭିକ୍ଷା କରୁନାହିଁ କହିକି କେମିତି ଜାଣିଲ, ନା ଏଠି ଯେଉଁମାନେ ଅଛନ୍ତି ଗୋପାଳିମାନେ ଅଛନ୍ତି ସେମାନେ ସବୁ ଦେଖିଲେ ତୁମେ ଏଠି ବସିଛ କୁଆଡ଼େ ଯାଉନ, ତେଣୁ ମୋତେ ଦେଇକି ପଠେଇଲେ, କ୍ଷୀର ଦେଇକି ପଠେଇଲେ, କ୍ଷୀର ଦେଇକି ପଠେଇଲେ କହିଲେ ତୁମକୁ ଦେବା ପାଇଁ, ତେଣୁ ସନାତନ ସେଇଟାକୁ ସନାତନ ଗୋସ୍ୱାମୀ ଯେତେ ପାନ କରୁଛନ୍ତି ତାକୁ ଦେବା ପାଇଁ ଚିନ୍ତା କରିବ, ମୁଁ ତୁମେ ପାଇସାରି ରଖିବ, ମୁଁ ଆସି ପରେ ନେବି, ମୋର ଡେରି ହେଇଯାଉଛି, ଗାଈ ଚଲୁ ଡେରି ହେଇଯାଉଛି, କହିକି ପଳେଇଗଲେ ସନାତନ ଗୋସ୍ୱାମୀ ସେ କ୍ଷୀର ପାନ କରୁଛନ୍ତି, ଅମୃତ ଅମୃତ ସିଏ ଅମୃତ, ଆଉ ସେ ପିଲା କିଏ ଆସିବ, ଭଗବାନ ନିଜେ ଆଣିକି ଦେଇକି ଯାଇଥିଲେ, ମାଧବେନ୍ଦ୍ରପୁର ମଧ୍ୟ ଦେଇକି ଯାଇଥିଲେ, ଏଇଭଳିଆ କଥା ସବୁ ରହିଛି। ଥରେ ଆମର ସୁଷମ ଗୌରବ ସେ ମହାରାଜ ବାରାଣାସୀରେ ବସିଥିଲେ, ସେଠି ଗୋଟେ କଥା ଅଛି, ସେଠି ରହିଛନ୍ତି ଅନ୍ନପୂର୍ଣ୍ଣା ଅଛନ୍ତି, ସେଠି କେହି କ'ଣ ରହିବେ ନାହିଁ, ଭିକ୍ଷା ମାନେ ଅଭକ୍ଷ ରହିବେ ନାହିଁ, କ୍ଷୁଧା ରହିବେ ନାହିଁ, ତାଙ୍କର ଖାଦ୍ୟ ସବୁ ମିଳିଯିବ। ତେଣୁ ଏହି ସମୟରେ ଜଣେ ସ୍ତ୍ରୀ ଲୋକ ଆସିଲେ, ବରୁଣ ମାନଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ କହିଲେ ତୁ ମାୟାକୁ ଜିତିଗଲୁ। କହିଲେ ମୁଁ ଶୁଣିଥିଲି କଥାଟା, ଗୁଡ଼ ଫର୍ଚୁନ୍ ଅଛି ସେଇଟା, ଗୁଡ଼ ଫର୍ଚୁନ୍ ଆରାଇଜେସ୍ ପଢ଼ିନ। ମହାରାଜ କହିଲେ, ସେ କହିଲେ ତୁ ମାୟାକୁ ଜିତିଗଲୁ ବୋଲି କହିଲେ। ଯାହା ହଉ, ଏଇଭଳି ଭାବରେ ଭିକୁ ଚର୍ଯ୍ୟାନ ଚଳନ୍ତି, ମାଧୁକରୀ କରି ଚଳନ୍ତି ସେମାନେ, ମାଧୁକରୀ ଭିକୁ ଚର୍ଯ୍ୟାନ ବୃନ୍ଦାବନ ମାଧୁକରୀ। ମାଧୁକରୀ କହିଲେ ମଧୁ, ମଧୁ ଯେମିତି ସବୁ ଫୁଲରୁ ଟିକେ ଟିକେ ନେଇକି ଯାଏ ରସ, ସେଇଭଳି ଭାବରେ ସମସ୍ତଙ୍କୁ ମାନେ ବହୁତ ନେବେ ନାହିଁ, ଅଳ୍ପ କିଛି ନେବେ, ମାଧୁକରୀ ପଟେ ରୁଟି ନେଲେ ହେଲା। ମାଧୁକରୀ ଆଉ ଭିକୁ ଚର୍ଯ୍ୟାନ ଚଳନ୍ତି, ତେଣୁ ବିଶ୍ୱନାଥ ଚତୁର୍ ଠାକୁର କହୁଛନ୍ତି ଭାଷରେ କ'ଣ କହିଲେ, କହିଲେ ବୟଂ ସାକ୍ଷାତେନ ଯଥା, ବୟଂ ସାକ୍ଷାତେନ ସହ ସକ୍ଷମ କୃତବତୀ ଓ ଯଦ୍ ଦୁଃଖୀନ ଅଭୁମ ଅଭୁମ ତତ୍ର କିଞ୍ଚିତ୍ ଚିତ୍ରମ। ମୁଁ ଆମେ ସବୁ ଯେଉଁ ତାଙ୍କ ସହିତ ବନ୍ଧୁତା କରିକିରି ଯେଉଁ ଏ ଦୁଃଖ ପ୍ରାପ୍ତ ହେଉଛେ, ତେ କ'ଣ ଇଏ ଅଛି, କେତେ ବିଚିତ୍ରତା କ'ଣ ଅଛି, ବଡ଼ କଥା କ'ଣ ଅଛି। ତା ଲୀଳା କଥା ବି ସର୍ବଜଗତ ସନ୍ତାପନୀ ତ୍ୟାଗ, ତାଙ୍କ ସହିତ ଯେଉଁ ବନ୍ଧୁତା କରନ୍ତି ଯାହା ହବ ହବ, କିନ୍ତୁ ତାଙ୍କ ଲୀଳା କଥା ଯେମାନେ ଶ୍ରବଣ କରିବେ, ତା ଲୀଳା କଥା ବି ସର୍ବଜଗତ ସନ୍ତାପ, ସର୍ବଜଗତକୁ ସନ୍ତାପ ପ୍ରଦାନ କରିବ, ସର୍ବଜଗତ ଏଥିରେ କଷ୍ଟ ପାଇବ। ଏ ମାନେ ଏଇଟା ହେଉଛି କ'ଣ ବ୍ୟାଜ ସ୍ଥିତି ହେଉଛି, ଯଶ୍ୟାନୁଚରିତମ ପ୍ରତିକ୍ଷଣ ଅନୁଚରିତମ ପ୍ରତିକ୍ଷଣ ଚେଷ୍ଟିତ ମେବ ଲୀଳା, ଭଗବାନଙ୍କର ଯେକୌଣସି ସମୟ ଲୀଳା, ଯେକୌଣସି ସମୟ ଲୀଳା, ପ୍ରତିକ୍ଷଣ ଅନୁଚରିତମ ଲୀଳା ଚେଷ୍ଟିତ ମେବ ଲୀଳା ସଏବ କର୍ଣ୍ଣପିୟୂଷମ, ସିଏ ଆମର କର୍ଣ୍ଣପ୍ରତି ଇଏ ସୁଧା ବା ଇଏ ହେଉଛି ଅମୃତ, କର୍ଣ୍ଣର ଅମୃତ କର୍ଣ୍ଣାମୃତ। ଶବ୍ଦ ମାତ୍ରେଣେବ ସୁଖଦମ କିଂ ପୁନଃ ଅର୍ଥ ତେତି ଭାବ, ସେ ଶବ୍ଦ ଏଭଳି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଏ ଶବ୍ଦ ହେଉଛି ଅମୃତ। ଆଉ ଯେଉଁମାନେ ତାର ଅର୍ଥ ଜାଣିବେ ତାଙ୍କ କଥା ଆଉ କ'ଣ କହିବା, ଶବ୍ଦ ହିଁ ଅମୃତ। କିଂ ପୁନଃ ଅର୍ଥ ତେତି ଭାବ ତସ୍ୟାପି ବିପ୍ରୁଟ, ସିଏ ବୁଦ୍ଧ ବହୁତ ଗୋଟେ କଙ୍କଟାଟି ଶୁଣିଲେ ହେବ ନା ନା, ତସ୍ୟ ବି ବିପ୍ରୁଟ, ଗୋଟିଏ ଶବ୍ଦ ବିପ୍ରୁଟ ତସ୍ୟ ବି ସକୃତପି ଦଦନମ, ଗୋଟିଏ ଗୋଟିଏ କଥା ବା ଗୋଟିଏ ସମୟରେ ଅଳ୍ପ ଟିକେ କଥା, ସେଇଟା ପୁଣି ସକୃତ ଗୋଟିଏ ଥର, ବାରମ୍ବାର କଥା ଅଲଗା କଥା, ସକୃତପି ଅଦନମ ଗୋଟିଏ ଥର ଯଦି ଶୁଣିଦେବେ ସକୃତପି ଅଦନମ କ'ଣ ହେବ ନା, କିଞ୍ଚିତ ଆସ୍ୱାଦନମ ଇତ୍ୟର୍ଥ, ଅଳ୍ପ କିଛି ସେ ଆସ୍ୱାଦନ କରିଛନ୍ତି, ବେଶୀ କରିନାହାନ୍ତି ଆସ୍ୱାଦନ, ତେନାପି ବିଧୁତା, ତାଙ୍କର କ'ଣ ହେବ ସେତିକିରେ ମଧ୍ୟ ତାଙ୍କର ବିଧୁତା ମାନେ ବିଶେଷଣ ଖଣ୍ଡିତା ନଷ୍ଟ ହୋଇଯିବ। କ'ଣ ନଷ୍ଟ ହୋଇଯିବ ନା ଦ୍ୱନ୍ଦ୍ୱ ଧର୍ମା, ଦ୍ୱନ୍ଦ୍ୱ ଧର୍ମା କହିଲେ କ'ଣ ନା ସ୍ତ୍ରୀ ପୁଂସାଦି ପରସ୍ପର ସଖ ରୂପ ଧର୍ମ ଯେସାନ୍ତେ, ସ୍ତ୍ରୀ ପୁରୁଷ ଯେଉଁ ରହିଛି, ଯେଉଁ ଗୃହ ବା ସଂସାର ଏସବୁ ରହିଛି କଥା, ଯେଉଁ ଧର୍ମ ରହିଛି ଏସବୁ ନଷ୍ଟ ହୋଇଯିବ ଆଉ ରହିବ ନାହିଁ। ଦେଶାନ୍ତେ ତତ୍ କଥା ସ୍ତ୍ରୀ ଚେତ୍ ଶୁଣନ୍ତି, ଯଦି ସ୍ତ୍ରୀ ଶୁଣିଲା କ'ଣ କରିବ, ସିଏ ସ୍ତ୍ରୀ ଚେତ୍ ଶୁଣନ୍ତି ସଦା ସଦ୍ୟ ଏବଂ ପତି ସ୍ନେହ ତେଜନ୍ତି, ପତି ସ୍ନେହକୁ ତ୍ୟାଗ କରିଦେବେ, ଦରକାର ନାହିଁ ମୋର ପତି, ଇଏ କି ପତି, ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତି ଗତିଷ୍ଠା ଧକ ବିଷ୍ଣୁ ସତ୍ପତାଙ୍କ ପ୍ରସିଦ୍ଧତାଙ୍କ ନାହିଁ ଭଗବାନ ସତାଙ୍କ ପତି, ସିଏ ହେଉଛନ୍ତି ପ୍ରକୃତ ପତି ନା ଆଉ, ଶ୍ରିୟପତି ଲକ୍ଷ୍ମୀଙ୍କର ସେ ପତି, ବୁଦ୍ଧିର ପତି ଶ୍ରିୟପତି, ଏ ସମସ୍ତଙ୍କର ସେ ପତି, ଲକ୍ଷ୍ମୀପତି ଧିଆପତି ଧରାପତି ପୃଥିବୀର ପତି ସମସ୍ତଙ୍କର ସେ ପତି, ଲୋକପତି କାହାର ସେ ପତି ନୁହନ୍ତି, ଜଗନ୍ନାଥ ସ୍ୱାମୀ ନୟନ ପଦକାମୀ ଭବ ତୁମେ, ସେ ସ୍ତ୍ରୀର ସ୍ୱାମୀ ସ୍ୱାମୀର ସ୍ୱାମୀ ସମସ୍ତଙ୍କ ସ୍ୱାମୀ ଜଗନ୍ନାଥ ସ୍ୱାମୀ। ତେଣୁ ଯଦି ସ୍ତ୍ରୀ ଲୋକ ଶୁଣିଲେ କ'ଣ ହେଲେ, ସ୍ତ୍ରୀ ଚେତ୍ ଶୁଣନ୍ତି ସଦ୍ୟ ହେବ ପତି ସ୍ନେହ ତେଜତି, ହଁ ଯେଉଁ ପତି ସ୍ନେହ ଥିଲା ତାକୁ ତ୍ୟାଗ କରୁଛି, ଅନ୍ୟମାନଙ୍କ କଥା କ'ଣ କହିବା, ଲକ୍ଷ୍ମୀଦେବୀ ତ୍ୟାଗ କରୁଛନ୍ତି ନାରାୟଣଙ୍କୁ, ଅନ୍ୟମାନଙ୍କ କଥା କ'ଣ କହିବା, ପତି ସ୍ନେହ ତେଜତି। ତାପରେ ପତିଶ ଚେତ୍ ସ୍ତ୍ରୀ, ପତି ଯଦି ଶୁଣିଲେ ତାହେଲେ ସ୍ତ୍ରୀକୁ ତ୍ୟାଗ କରିଦେବେ, ସ୍ତ୍ରୀ ସ୍ନେହ ଆଉ ଦରକାର ନାହିଁ, ସ୍ତ୍ରୀ ସ୍ତ୍ରୀ ସ୍ନେହ। ଏବଂ ପୁତ୍ର ଚେତ୍, ପୁତ୍ର ଶୁଣିଲା ପିତରଂ ମାତରଂ ଚ, ପିତା ମାତାଙ୍କୁ ତ୍ୟାଗ କରିଦେବେ। ଏ କିଏ ପିତା ମାତା, ଇଏ ତମେବ ମାତା ଚ ପିତା, ତମେବ ତମେବ ବନ୍ଧୁ ଚ ସଖା, ତମେବ ତମେବ ବନ୍ଧୁ ଦ୍ରବିଣଂ, ତମେବ ତମେବ ସର୍ବଂ ମମ ଦେବ। ସିଏ ସବୁକିଛି ଆଉ, ସେ ପିତା, ସେ ମାତା, ସେ ବନ୍ଧୁ, ସେ ସବୁକିଛି, ସିଏ ପିତା ମଧ୍ୟ ପୁତ୍ର ମଧ୍ୟ ପିତା ମାତାଙ୍କୁ ତ୍ୟାଗ କରିଦେବ। ହଁ ଏଭଳି ମାତା ଚେତ୍ ପୁତ୍ର ମିତି ହେବ, ମାତା ଶୁଣିଲେ ତ୍ୟାଗ କରିଦେବ, ମାତା ଚେତ୍ ପୁତ୍ର ତତି ହେବ। ପରସ୍ପରଂ ତ୍ୟାଗାଦି ବିଶେଷେଣ ନଷ୍ଟା ଇତି ତେଷାଂ ନାଶେ ତଥା ନ ଦୁଃଖଂ ଦେଶ୍ୟ ତଥା ବୈରାଗ୍ୟ ଇତି। ଏ ବୈରାଗ୍ୟ ଆସିଯିବ, ଭକ୍ତି କଲା ମାନେ ବୈରାଗ୍ୟ, ବୈରାଗ୍ୟ ଆସୁନି ମାନେ ଆମ ଭକ୍ତି ହେଇନାହିଁ। ବୈରାଗ୍ୟ ହେଲେ ଏଇଟା ବୁଝିବାକୁ ପଡ଼ିବ ଯେ ଭକ୍ତି ଆସିଲା, ଏ ବୈରାଗ୍ୟ ଆସିବ। ଇତି ସାଂସାରିକ ଲୋକାନୁଭବ ଏବ ପ୍ରମାଣ ଇତି ଭାବ, ସଂସାରରେ ଯେଉଁ ଜିନିଷ ରହିଛି ପରସ୍ପର ସ୍ନେହ ସବୁ ରହିଛି, ସେ ତ୍ୟାଗ କହିଯିବ ସେଇଟା ଭଗବାନ କଥା ଶୁଣିଲେ। ଏଇଟା ଏଇଟା କ'ଣ ଖରାପ ନା ଭଲ, ଏଇଟା କିଏ ବୁଝିବ ଏ ଭାବୁ। ରାଧାରାଣୀ ଜାଣୁଛନ୍ତି ନା, ସିଏ ନିନ୍ଦା ଭଳିଆ କଥା କହୁଛନ୍ତି, ଏଇଟା ସ୍ତୁତି ହେଉଛି। ଭଗବାନ କଥାର ଏତେ ମହାତ୍ମ୍ୟ ରହିଛି, ଆମେ ଶୁଣୁଥିଲେ କାଲି କଥାର ଏଭଳି ମହାତ୍ମ୍ୟ ରହିଛି, ବହୁତ ରହିଛି କଥାର ମହାତ୍ମ୍ୟ। ତେଣୁ ପ୍ରମାଣ ଦିଏ, କିଞ୍ଚ ତେ ଜହ୍ନା ସ୍ନିଗ୍ଧ ମନସ୍ୱପି କଠୋରସ୍ କୃଷ୍ଣସ ଲୀଳା ଶ୍ରବଣାଦି ଅତି କଠୋରା ନିର୍ଦ୍ଦୟ କୃତଜ୍ଞସ୍ ଭବନ୍ତି। ଭଗବାନ କଥାରେ ଆଉ କ'ଣ ସବୁ ରହିଛି ନା, ତେ ଜହ୍ନା ସ୍ନିଗ୍ଧ ମନସ୍ୱପି, ସେ ଆଗରୁ ବହୁତ ସରଳ ବ୍ୟକ୍ତି ଥିଲା, ବହୁତ ସାଧୁ ସେବାରେ ବହୁତ କ'ଣ କୋମଳ ହୃଦୟ ଥିଲା, ସ୍ନିଗ୍ଧ ଥିଲା ତାର ହୃଦୟ, କିନ୍ତୁ ଏ କଥା ଶୁଣି ସେ କଠୋର ହୋଇଗଲା, କୃଷ୍ଣ ଭଳି କଠୋର ହୋଇଗଲା। କୃଷ୍ଣସ ଲୀଳା ଶ୍ରବଣାଦି ଅତି କଠୋରା, ଖାଲି କଠୋର ନୁହଁ ଅତି କଠୋର ହୋଇଗଲା, ଏବଂ କ'ଣ ହେଲା ନିର୍ଦ୍ଦୟା, ନିର୍ଦ୍ଦୟ ଦୟା ରହିଲାନି ତାର, ନିର୍ଦ୍ଦୟା ନିର୍ଦ୍ଦୟା କୃତଜ୍ଞସ୍ୟ, ଆଉ କୃତଜ୍ଞ ପରିବର୍ତ୍ତେ ସେ କୃତଜ୍ଞ ହୋଇଗଲା, କୃତଜ୍ଞ ହୋଇଗଲା ଭବନ୍ତି ଇତ୍ୟାହ, କୃତଜ୍ଞ ହୋଇଗଲା। ମାତା ପିତା କେତେ କ'ଣ ସବୁ ମୋ ପାଇଁ କରିଛନ୍ତି, ଋଣ ମୁଁ ତାଙ୍କ ଋଣୀ ରହିଛି ନା, କୃତଜ୍ଞ ହୋଇଗଲା, କୃତଜ୍ଞ। ଏଇଟାକୁ ଆର ଅର୍ଥକୁ ବୁଝିବାକୁ ପଡ଼ିବ, ପ୍ରକୃତରେ କ'ଣ ଅର୍ଥ, ଜଣେ ଯେତେବେଳେ ଭଗବାନ ଶରଣରେ ଯାଉଛନ୍ତି ଆଉ କାହା ପାଖରେ ତାଙ୍କ ରହିଛି କି କର୍ତ୍ତବ୍ୟ ରହିଛି, ଏତେଦିନ ପର୍ଯ୍ୟନ୍ତ ସେ ଭଗବାନ ଶରଣରେ ଯାଇନାହାନ୍ତି, ତାଙ୍କର ସବୁ କର୍ତ୍ତବ୍ୟ ରହିଛି। ଏକାଦଶ ସନ୍ଦେଶ ସେଇଟା କୁହାଯାଇଛି କ'ଣ ନା, ଦେବର୍ଷି ଭୂତ ଆପ୍ତ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣୀଙ୍କ ରାଜଂ ସର୍ବାତ୍ମନାଦ ଶରଣଂ ଶରଣ୍ୟଂ ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ୍। ଆମ ସମସ୍ତଙ୍କର ଛଅଟି ଋଣ ରହିଛି, ଦେବତାମାନଙ୍କ ପ୍ରତି ରହିଛି, ଋଷିମାନଙ୍କ ପ୍ରତି ରହିଛି, ଦେବତାମାନେ ଆମକୁ ସବୁ ଦେଉଛନ୍ତି ଆଲୋକ ଜଳ ସବୁ ଦେଉଛନ୍ତି, ଋଷିମାନେ ଆମକୁ ଶାସ୍ତ୍ର ପ୍ରଦାନ କରୁଛନ୍ତି, ଦେବର୍ଷି ଭୂତ ସବୁ ଜୀବମାନଙ୍କ ପ୍ରତି, ଏ କରୁଣା ମଧ୍ୟ ଗୋଟେ ଭୂତ, କରୁଣା ମଧ୍ୟ ଭୂତ, ଭୂତ ଆର୍ତ୍ତ ଆମର ବନ୍ଧୁବାନ୍ଧବ ଯେତେ ରହିଲେ, ବୁଧାର୍ତ୍ତ ତାପରେ କିଏ ଦେବର୍ଷି ଭୂତାର୍ତ୍ତ ନୃଣାଂ ପିତୃଣାଂ ମନୁଷ୍ୟମାନେ, ଏବଂ ପିତା ମାତା ମାନେ ସମସ୍ତଙ୍କ ପ୍ରତି ଆମର ରହିଛି ଋଣ ରହିଛି, ଏ ଛଅଟି ଋଣ ସମସ୍ତଙ୍କ ରହିଛି। କିନ୍ତୁ ନ କିଙ୍କର, ସିଏ ଆଉ ତାଙ୍କର ନାୟକ ଋଣୀଙ୍କ ରାଜନ, ସିଏ ଆଉ ତାଙ୍କ ପାଖରେ ଋଣ ଋଣୀ ରହିବେ ନାହିଁ, ଋଣ ଛାଡ଼ ହୋଇଯିବ, ସରକାର ଛାଡ଼ କରିଦେବେ। କେତେବେଳେ ନା ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ୍, ଭଗବାନ ମୁକୁନ୍ଦଙ୍କର ଯଦି ଆମେ ତାଙ୍କର ଶରଣରେ ଗଲେ ତାହେଲେ ସେ କର୍ତ୍ତବ୍ୟରୁ ସେ ମୁକ୍ତି ପାଇଗଲେ, ତାଙ୍କର ଆଉ କୌଣସି କର୍ତ୍ତବ୍ୟ ରହିଲା ନାହିଁ। ଚୈତନ୍ୟ ଚରିତାମୃତ କୁହାଯାଇଛି, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମକୃତ ହଏ। ଶ୍ରଦ୍ଧା କହିଲେ କ'ଣ, ନିଶ୍ଚିନ୍ତ ସୁଦୃଢ଼ ଶ୍ରଦ୍ଧା, ବିଶ୍ୱାସ କ'ଣ ନା କୃଷ୍ଣେ ଭକ୍ତି, ଆମେ କୃଷ୍ଣଙ୍କୁ ଭକ୍ତି କରୁଛେ, ଆଉ ଆମର କୌଣସି କର୍ତ୍ତବ୍ୟ ବାକି ରହିନାହିଁ, ସର୍ବକର୍ମ କୃତ ହଏ, ସର୍ବକର୍ମ ଆମର କୃତ ହୋଇଗଲା। ଏମିତି ତଥା ତୋର ମୂଳ ନିଶ୍ଚିତନେ ନା, ଏକଥା ମଧ୍ୟ ନାରଦ ମୁନି କହିଲେ, ଯେମିତି ଯଥା ତରଣ ମୂଳ ନିଷେଚନ ନା ତ୍ରିପେନ୍ଦିତ ସ୍କନ୍ଦ ଭୁଜ ଉପଶାଖା, ଗଛର ମୂଳରେ ପାଣି ଦେଲେ ତାର ଭୁଜ ଉପଶାଖା ସବୁକିଛି ପାଣି ପାଇଯିବେ। କିନ୍ତୁ ତଥାପି କେତେ ଜଣ ଅଛନ୍ତି ଗଛରେ ମୂଳ ପାଣି ଦେଇକି ମଧ୍ୟ ଡାଳରେ ପାଣି ଦିଅନ୍ତି, ଡାଳରେ ପାଣି ଦେଲେ କିଛି ଗଛର କିଛି ଅସୁବିଧା ହେଉନାହିଁ, କିନ୍ତୁ ଅନ୍ୟର ଅସୁବିଧା ହୋଇପାରେ। କିଭଳି ଭାବରେ ପ୍ରାଣ ପହରାଛ, ଯେମିତି ଖାଦ୍ୟ ଆମେ ଗ୍ରହଣ କରୁଛେ ପାଟି ମାଧ୍ୟମରେ ଆମର ପାକସ୍ଥଳୀକୁ ଯାଉଛି, ପାକସ୍ଥଳୀକୁ ଗଲେ ଆମ ଶରୀରର ସବୁକିଛି ଖାଦ୍ୟ ପ୍ରାପ୍ତ ହେବେ। କିନ୍ତୁ ଯଦି ଆମେ କହିବା ନା ନା ଟିକେ ଖାଦ୍ୟ ଦେବା ପାଟିକି ଦେବା ବା ଆଖି ଆଖିକି ଟିକେ ଦେବା ଖାଦ୍ୟଟା, ଆଖିଟି ନଷ୍ଟ ହୋଇଯିବ। ସେଥିପାଇଁ ଏଇ ଉଦାହରଣଟି ଦେଲେ ନାରଦ ମୁନି, ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷାରେ କହିଛନ୍ତି ସେ କଥା, କାନରେ ପକାଇଦେବା ଟିକେ ଏକ୍ସଟ୍ରା ଦେଇଦେବା ତାଙ୍କୁ, ନା ନା କାନଟି ନଷ୍ଟ ହୋଇଯିବ। ସେଥିପାଇଁ ଏ ଶ୍ଳୋକଟି ଉଦାହରଣ ଦେଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷାରେ କହୁଛନ୍ତି ସେ କଥା। ତେଣୁ ଇଏ ଏହିଭଳି ଭାବେ ବୁଝିବାକୁ ପଡ଼ିବ, ରାଧାରାଣୀ କଥାକୁ ତା'ର ଆକ୍ଷରିକ ଅର୍ଥ ନେଲେ ହେବ ନାହିଁ, ତା'ର ଭିତର ଅର୍ଥରେ ବୁଝିବାକୁ ପଡ଼ିବ। ଯଦବା ପିତୃ କଥା ଶ୍ରବଣ ସବୁ ଯଦା ତିଚ୍ଛେଦ କାହାତରେ ଉତ୍ସୁଜ୍ୟ, ଯଦି ବି କଥା ଶ୍ରବଣ ମାତ୍ର ହେବ ଗୃହ କୁଟୁମ୍ବମ ଜନା ଲୀଳା କଥା କଠୋରା ନିର୍ଦ୍ଦୟା ଶପଦି, ଏ ଶପଦି କହିଲେ ଠିକ୍ ଅଛି ଯିବା, ଆଉ କିଛି ବର୍ଷ ଯାଉ ଯିବା, କିଛି ବର୍ଷ ନା ଶପଦି ଇମିଡ଼ିଏଟ୍, କଥା ଶ୍ରବଣ ମାତ୍ର ହେବ ଗୃହ କୁଟୁମ୍ବମ ପିତୃ ଶ୍ୱଶୁର ଆଦି ପର୍ଯ୍ୟନ୍ତମ ଅପି ଦିନମ, କଥା ଶୁଣି ଶୁଣିଦେଲେ ତାଙ୍କର ଆସିଗଲା, ହୃଦୟରେ ରହିଗଲା, ହୃଦୟକୁ ସ୍ପର୍ଶ କରିଗଲା, ତାପରେ କ'ଣ କରିବେ ସାଙ୍ଗେ ସାଙ୍ଗେ କଥା ଶ୍ରବଣ ମାତ୍ର ହେବ, ଶ୍ରବଣ କଲେ ତ ଚାଲିଲେ, ଶ୍ରବଣ ମାତ୍ର ହେବ ଗୃହ କୁଟୁମ୍ବମ, ଗୃହକୁ ଛାଡ଼ିଦେବେ, କୁଟୁମ୍ବ ଛାଡ଼ିଦେବେ, ପିତୃ ପିତା ଶ୍ୱଶୁର ଆଦି ପର୍ଯ୍ୟନ୍ତମ ଅପି ଦିନମ, ସେମାନେ ଅସୁବିଧା ଅଛି କ'ଣ ଅଛି କ'ଣ ନାହିଁ ନାହିଁ କିଛି ଅସୁବିଧା। ଥରେ ଆମେ ବର୍ଣ୍ଣନା କରାଯାଇଛି ଶ୍ରୀଧର ସ୍ୱାମୀ, ଶ୍ରୀଧର ସ୍ୱାମୀ ସେ ଚିନ୍ତା କରୁଥିଲେ ସନ୍ନ୍ୟାସ ନେବେ, ବିବାହ କରିଥିଲେ ପତ୍ନୀ ଥିଲେ, ଯେତେବେଳେ ସନ୍ନ୍ୟାସ ନେବା ପାଇଁ ଚିନ୍ତା କରୁଛନ୍ତି ସେ ସମୟରେ କ'ଣ କଲେ, ତାଙ୍କ ସ୍ତ୍ରୀ ମୃତ୍ୟୁବରଣ କଲେ, ଏବଂ ସ୍ତ୍ରୀ ମୃତ୍ୟୁବରଣ କରି ତାଙ୍କ ପୁତ୍ରଟି ଯାତ କରିକି ମୃତ୍ୟୁବରଣ କରିଗଲେ। ତେଣୁ ଶ୍ରୀଧର ସ୍ୱାମୀ ଚିନ୍ତା କରୁଛନ୍ତି କ'ଣ କରିବା, ଦେଖନ୍ତୁ କେତେ ବଢ଼ିଆ ଭାଷା ଦେଇଛନ୍ତି, ଶ୍ରୀଧର ସ୍ୱାମୀ ପ୍ରସାଦରେ ଆମେ ଏସବୁ ପ୍ରାପ୍ତ ହେଉଛେ। ମହାପ୍ରଭୁ କହିଲେ ଶ୍ରୀଧର ହେଉଛନ୍ତି ସ୍ୱାମୀ, ସ୍ୱାମୀ ନ ମାନିଲେ ତାକୁ ବେଶ୍ୟା କରି ଗଣି, ଜଣେ ଟୀକାକାର କହିଲେ ମହାପ୍ରଭୁ ଦେଖେଇଲେ, ମହାପ୍ରଭୁ ମୁଁ ଏଇଟା ଟୀକା କରିଛି, ଶ୍ରୀଧର ସ୍ୱାମୀକୁ ଟୀକାକୁ ନ ନେଇକି ମୁଁ କରିଛି। ତେଣୁ ମହାପ୍ରଭୁ ଏ କଥା କହିଲେ, ସ୍ୱାମୀ ନ ମାନିଲେ ବେଶ୍ୟା କରି ଗଣି, ଆମେ ଯେଉଁମାନେ ଅଥରିଟି ମାନୁନେ ମାନେ ସେଇଟା ବେଶ୍ୟା, ୱି ଆର୍ ପ୍ରଷ୍ଟିଚ୍ୟୁଟ୍ସ, ଅଥରିଟି ନିୟମକୁ ଆମେ ମାନୁନେ ମାନେ ଏଇଟା ୱି ଆର୍ ପ୍ରଷ୍ଟିଚ୍ୟୁଟ୍, ୱି ଆର୍ ଲାଇକ୍ ପ୍ରଷ୍ଟିଚ୍ୟୁଟ୍ସ। ତେଣୁ ଏ ଯେଉଁ ରହିଛି ଏ ଯେଉଁ ଶ୍ରୀଧର ସ୍ୱାମୀ ଚିନ୍ତା କରୁଛନ୍ତି କ'ଣ କରିବା, ବୋଧେ ଭଗବାନ ଚାହୁଁନାହାନ୍ତି ମୁଁ ସନ୍ନ୍ୟାସ ନେବି, ସେହି ସମୟରେ ଦେଖିଲେ ଗୋଟେ କ'ଣ ଝିଟିପିଟିଟେ ମୃତ୍ୟୁବରଣ କରିଛି, ତାକୁ ସବୁ ଆସି ପିମ୍ପୁଡ଼ି ସବୁ ଲାଗିଯାଉଛନ୍ତି, ବା ଝିପୁଡ଼ି ଝିଟିପିଟିଟେ ଗୋଟେ ଜନ୍ମ କରିଛି ପୁତ୍ର ଛୋଟିଆ ଜନ୍ମ କରି ଝିଟିପିଟି ଜନ୍ମ ହେଇଛି, ସେ ଚାଲିପାରୁନାହିଁ କିଛି କରିପାରୁନାହିଁ, କିନ୍ତୁ ତା ପାଖରେ ଆସି ପିମ୍ପୁଡ଼ି ସବୁ ପହଞ୍ଚିଯାଉଛନ୍ତି, ଏହା ନା କ'ଣ ଭଗବାନ ତାକୁ ଶିକ୍ଷା ଦେଇଦେଲେ। ତେଣୁ ସେ ତୋ ସାଙ୍ଗେ ଜାଣିଗଲେ ବୁଦ୍ଧି ପାଇଗଲେ, ଓ ଠିକ୍ ଅଛି ହାରେ ଭଗବାନ ବ୍ୟବସ୍ଥା, ଆମେ କ'ଣ ବ୍ୟବସ୍ଥା କରୁଛୁ ନା କ'ଣ, ଏକ ବହୁନାମ ତ ବିଧାତି କାମା, ସେ ସମସ୍ତଙ୍କର କାମନା ପୂରଣ କରୁଛନ୍ତି, ଆମେ ଖାଲି ମିଥ୍ୟା ଭାବରେ ଭାବୁଛେ ଆମେ କ'ଣ କର୍ତ୍ତା ହମ୍ ଇତି ମାନ୍ୟତେ, ଅହଙ୍କାର ବିମୁଢ଼ାତ୍ମା କର୍ତ୍ତା ହମ୍ ଇତି ମାନ୍ୟତେ, ଆମ ଅହଙ୍କାର ଦ୍ୱାରା ବସବଟ ଦେଇକି ଆମେ ଭାବୁଛେ ଆମେ କର୍ତ୍ତା ଆମେ କରୁଛେ, କିନ୍ତୁ ଭଗବାନ ଦ୍ୱାରା ପ୍ରକୃତି ଦ୍ୱାରା ସବୁ ହେଉଛି, ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବସ୍ୱ। ତେଣୁ ଇଏ କ'ଣ ହେବ ନା, ଯେ ଦିନ ହେଲେ ମଧ୍ୟ ଦିନଂ ଅନ୍ୟସ୍ୟ ବି କ'ଣ ନା ଅର୍ଜକସ୍ୟା ଅଭାବାତ, କିଛି ରୋଜଗାର କରିବା ପାଇଁ କେହି ନାହାନ୍ତି। ଆମର ସେ ଗୌରବନ୍ଦ ମହାରାଜ 40 ବର୍ଷରେ 74 ମସିହାରେ ସେ ନେଲେ, 40 ବର୍ଷ ତାଙ୍କୁ ହେଇଥିଲା, 40 ବର୍ଷ ପାଖାପାଖି ନେଇଥିଲା, ତାଙ୍କ ପତ୍ନୀ ଆଉ କେତେଜଣ ପିଲା ଥିଲେ, ସବୁ ପିଲାମାନେ ସବୁ କେହି କିଏ କରିନାହାନ୍ତି, କିଏ କିଛି କ'ଣ ରୋଜଗାର ଫୋଜଗାର କିଛି ନାହିଁ, ତାହାକୁ କରିଦେଲେ, ପ୍ରେରଣା ପାଇଲେ, ଆମେ ସେ ସମୟ ସ୍ୱୟଂ ସ୍ୱାମୀ ମହାରାଜ କହୁଥିଲେ, ଥରେ ଆମର ସେଠି ରହିଛି ଗଦେଇଗିରି, ଗଦେଇ କହିଲେ ଆମ ଗାଁ ମଧ୍ୟ ସେଠି ନାଗପୁର ରହିଛି, ଜାଗୁଳେଇ ମନ୍ଦିର ଅଛି ଜାଗୁଳେଇ, ସେଠି ଆମେ କେତେଥର ମାଛ ମାଂସ ଖାଉ ଯାଇଛି ଖାଉଥିଲୁ, ଠାକୁରାଣୀ ପାଖରେ ମାଂସ ଖାଇଲେ କିଛି ଅସୁବିଧା ନାହିଁ, ଯେଉଁଠି ଚାଲାଉଟ ତା ବେଦରେ ଯାହା ହଉ, ସେଇଠି ସେ କରୁଥିଲେ ରାମଲୀଳା କରୁଥିଲେ, ମହାରାଜ କରୁଥିଲେ, ବରୁଣ ମହାରାଜ ରାମଲୀଳା କରୁଥିଲେ, ସ୍ୱୟଂଭୁ ମହାରାଜ ସେଠି ଥିଲେ, ମୁଁ ମଧ୍ୟ କେତେ ସେଥିରେ ଶୁଣିଛି ସେଠି ରାମଲୀଳା ଶୁଣିଛି, ସେଠି କେତେ ନେବାର ଛୋଟ ପିଲା ଆମେ ଥିଲୁ, ସେଠୁ ଇଏ କରୁଥିଲେ, ତାଙ୍କର ଆସିଗଲା ସେ ପ୍ରେରଣା ଆସିଗଲା, ସାଙ୍ଗେ ସାଙ୍ଗେ ଯେଉଁ ଥିଲା ଉତ୍ତରି ଥିଲା ସେଠି ଭିକ୍ଷା ମାଗିଲେ, ଭିକ୍ଷା ଦିଅ ପ୍ରେରଣା କହିଲେ ଆସିଗଲା, ପ୍ରେରଣା ଆସିଗଲା ପଳେଇଲେ, ସିଏ ଭିକ୍ଷା କରି ପଳେଇଲେ, ପଳେଇ ଆସିଲେ ସନ୍ନ୍ୟାସ ଗ୍ରହଣ କରିକି, ପିଲାମାନେ ଅଛନ୍ତି ବହୁତ, ତାଙ୍କ ଗଣ୍ଡଗୋଳ ହେଲା ସବୁ, ବହୁତ କଥା ହେଲା, ସ୍କୁଲ ଟିଚର ଥିଲେ ନେଲେ ନାହିଁ, ଦସ୍ତଖତ କଲେ ନାହିଁ, ସବୁ ଦସ୍ତଖତ କ'ଣ ସବୁ କହନ୍ତି, ଯେ ମିଳିବ ତାଙ୍କର GPS ଇଏ ସବୁ ମିଳିବ, କିଛି କଲେ ନାହିଁ ଦସ୍ତଖତ, ନା ମୁଁ ନୁହଁ ବ୍ରଜବନ୍ଧୁ ବାଣୀକୁ, ମୁଁ ନୁହଁ ବ୍ରଜବନ୍ଧୁ ବାଣୀକୁ, ସେ ଚାଲିଗଲା ନାହିଁ, ଏଭଳିଆ ଦସ୍ତଖତ କଲେ ନାହିଁ। ତାପରେ ଅବଶ୍ୟ ଆମେ ସବୁ ଯାଇକି ଆମେ ସବୁ ଏଜିଏ ବିଷୟରେ ଆମେ ସବୁ ବ୍ୟବସ୍ଥା କରି ସବୁ ପାଇଲେ, ସବୁ ତାଙ୍କ ମାତାଜୀ ପାଇଲେ, ସବୁ ତାଙ୍କ ପତ୍ନୀ ଗୁରୁମା, ପିଲାମାନେ କିଛି ନାହିଁ, କିଛି ଧନ କିଛି ନାହିଁ, ଏଭଳି ଭାବରେ ତ୍ୟାଗ କରି ପଳେଇଗଲେ, ସେମାନେ ଅନ୍ୟମାନେ ଭାବେ କ'ଣ ନିଷ୍ଠୁର, ଅନ୍ୟମାନେ ଭାବେ ନିଷ୍ଠୁର, ରାଧାରାଣୀ କହୁଛନ୍ତି ସେ ନିଷ୍ଠୁର, ନିଷ୍ଠୁର ସେ କଠିନ କୃଷ୍ଣଙ୍କ ଭଳି, ଏଭଳି ଭାବରେ କଠିନ କୃତଘ୍ନ ଭବନ୍ତି ଇତ୍ୟାହ। ଶପଦି ସାଙ୍ଗେ ସାଙ୍ଗେ ସବୁ ତ୍ୟାଗ କରି ପଳେଇବେ, ତାଙ୍କର କିଛି ରୋଜଗାର କରିବା ନାହିଁ, କିଛି ଅସୁବିଧା ନାହିଁ, ପାଳିବେ ସ୍ୱ କ'ଣ ଯଦ୍ ଭକ୍ଷ୍ୟତ ତ ଧନ ରହିତମପି, କାଲି କ'ଣ ଖାଇବେ କିଛି ନାହିଁ, କାଲି କ'ଣ ଖାଇବେ ନାହିଁ, ଆଉ ବର୍ଷକ ପର କଥା ଛାଡ଼, କାଲି କ'ଣ ଖାଇବେ କିଛି ନାହିଁ, ଚାଉଳ ନାହିଁ କିଛି ନାହିଁ, ଡାଲି ପରିବା ପତ୍ର ନାହିଁ କିଛି ନାହିଁ, କାଲି ଚାଲିଲେ ସିଏ ଦେଖ ଏମିତିକି, ଏବଂ ଦିନ ଅନେଶ କ'ଣ ଯଦ୍ ବା ତ ବିଚ୍ଛେଦ କାତର ଉତ୍ସୁଜ୍ୟ, ତାଙ୍କୁ ବିଚ୍ଛେଦ ହୋଇଯିବ, ତାଙ୍କର କୌଣସି କାତର ନାହିଁ, କୌଣସି ତାଙ୍କର କୌଣସି ଚିନ୍ତା ନାହିଁ, ସବୁ ତ୍ୟାଗ କରିଦେଇଛନ୍ତି। ଏମିତିକି ବିଶ୍ୱନାଥ ଠାକୁର କହୁଛନ୍ତି, ମୃତ୍ୟୁବେ କୁଶ ଭାରି ସଂଯୋଗେ ନା ସମ୍ପ୍ରଦାୟ ଇତ୍ୟର୍ଥ, ଯେମିତି ମରିଗଲେ ତାଙ୍କୁ ସବୁ କୁଶ ଭାରି ସବୁ ଦିଅନ୍ତି, ସେହିଭଳି ଭାବରେ ଛାଡ଼ି ପଳେଇଗଲେ, ମରିଗଲା ଭଳିଆ ଲାଗିଲା ତାଙ୍କୁ, ମରିଗଲେ ମରିଗଲେ ସବୁ ଦିଅନ୍ତି, କ୍ରିୟା ସଂସ୍କାର କରାଯାଏ, କୁଶ ଭାରି ସବୁ ଦିଆଯାଏ, ସବୁ ପଳେଇଗଲେ ସେହିଭଳି ଭାବରେ ଛାଡ଼ି ପଳେଇଗଲେ। ହନ୍ତ ହନ୍ତ ତେ ସ୍ତ୍ରୀ ପୁତ୍ରାଦୟ ମ୍ରିୟନ୍ତାନ ନାମ, ସେ ସ୍ତ୍ରୀ ପିଲାମାନେ ସେ ମରନ୍ତୁ କିଛି ଅସୁବିଧା ନାହିଁ, ସ୍ୱୟଂ ବି ସୁଖୀନ ନାଇବ ଭବନ୍ତି, ସିଏ ମଧ୍ୟ ସୁଖୀ ହେଇଥାନ୍ତି, ତାଙ୍କୁ ଦୁଃଖ ଦେଇଦେଇକି ସିଏ ମଧ୍ୟ ସୁଖ ହେଇଥାନ୍ତି, କ'ଣ ଯାହା ହଉ କେତେ ଅନେକ କେତେ ଦୁଃଖ ଦେଇ କି ସୁଖ ଲାଭିବ, ଆମେ ଗୋଟେ ଗୀତ ଅଛି, ମୋତେ କେତେ ଦୁଃଖ ଦେଉଛ ତମେ କ'ଣ ସୁଖ ପାଉଛ, ତମେ ଦୁଃଖ ଦେଇକି ମଧ୍ୟ ସେ ସୁଖ ପାଆନ୍ତେ, ତାଙ୍କର ମଧ୍ୟ ସୁଖ ନାହିଁ, ଯେ ଛାଡ଼ିକି ପଳେଇଗଲେ ସେ କ'ଣ ହେଲା, ଦିନା ଗୃହଂ ତ୍ୟକ୍ତ୍ୱା, ନିଜେ ମଧ୍ୟ ଦିନ ନ ଧର୍ମ ଫର୍ମ ସବୁ ଆଣି ପଳେଇ ଆସିଲେ ନା, ସେ ଦିନ ମଧ୍ୟ ନିଦ ଦିନ ଗୃହକୁ ତ୍ୟାଗ କରି ଗଛନ୍ତି, ଚିତ୍ତ ବିକ୍ଷେପା ମରାଟ କମା ମାତ୍ର ବି ଗ୍ରନ୍ଥ ନ ଗ୍ରହନ୍ତି, କିଛି ଧନ ଥିଲେ ମଧ୍ୟ କାଳେ ଚିତ୍ତ ବିକ୍ଷେପ କରିବ, ପଇସା ପ୍ରତି ଆମର ଆସକ୍ତି ରହିବ, ଭଗବାନ ପ୍ରତି ଆସକ୍ତି ଆସିବ ନାହିଁ କହି ପଇସାକୁ ମଧ୍ୟ ତ୍ୟାଗ କରିଦେଇ ପଳେଇ ଆସନ୍ତି। ଏଭଳି ଭାବରେ କଥା ଶ୍ରବଣ ଏଭଳି ଭାବିଛି, ଧୀରା କେତେ ଜଣ, ଧୀର ଶବ୍ଦର ଅର୍ଥ ଏଇ କଠୋର, ଏଇଭଳି ଭାବରେ ଆଉ କେଉଁଠି ରହିଛି, ଯାହା ହଉ ନ ଚତ ଏକଦ ଭା, ଜଣେ ଅଧେ ହେଇଥିବ ନା, ଯଦି ବ୍ରହ୍ମର କହିବେ ଜଣେ ଅଧେ ହେଇଥିବ ନା, ସମସ୍ତେ ନା ଏକଦ ଭା ଦୁଇ ତ୍ରିଭା ଚତୁଃ ପଞ୍ଚ ଭା, କିନ୍ତୁ ବହବ ଜଣେ ନୁହଁ କି ଦୁଇ ଜଣ ନୁହଁ କି ଚାରି ଜଣ ନୁହଁ କି ପାଞ୍ଚ ଜଣ ନୁହଁ, ବହବ ବହବ ପର ଶତା ପର ସହସ୍ର ଶତ ଶତ ଶହଶହ ହଜାର ହଜାର, ଏଇଭଳି ଭାବରେ ଭଗବାନ କଥାର ମହାତ୍ମ୍ୟ ରହିଛି। ଦେଖ ଭଗବାନ କଥାର ମହାତ୍ମ୍ୟ କେତେ ରହିଛି, ସେ କଥା ପ୍ରତି ଆମର ଆଗ୍ରହ ଆସୁନାହିଁ, ଦୁର୍ଦୈବ ଆମର ଏଇଟା କ'ଣ, ଏଇଟା ହେଉଛି ଆମର ହତଭାଗ୍ୟ, ଏ ଭଗବାନ କଥାର ଆମର ଆଗ୍ରହ ଆସୁନାହିଁ। ଭାଗବତ ଆରମ୍ଭରେ ସେ କଥା କହିଦେଲେ ସୁଧ ଗୋସ୍ୱାମୀ, ତୁମେ ଯେତେ ଯାହା ଧର୍ମ କରୁଛ କର, ଧର୍ମ ସନୁସୂତା ପୁଂସାଂ ବିଶ୍ୱକ୍ଷେନ କଥା ଆସୁଛ ନୋତ୍ପାଦ ଯଦି ଅତି ଶ୍ରମ ଏଭଳି କେବଳ, ଆମେ ଯାହା ଧର୍ମ କରୁଛୁ ନା କାହିଁ କରୁ, କିନ୍ତୁ ଭଗବାନ କଥାରେ ଆଗ୍ରହ ଆସିଲା ନାହିଁ ମାନେ ସେଇଟା ଶ୍ରମ, ସେଟା ବିଫଳ, ସବୁକିଛି ବିଫଳ, ଶ୍ରମ ଏବ ହି କେବଳ, ଦେଖନ୍ତୁ କେତେ କହିଲେ, ଖାଲି ଶ୍ରମ କହିଲେ ନାହିଁ, ଏବ ସମୟ ଖାଲି ସମୟ ଖାଲି ହି ଶ୍ରମ ଏବ ହି ସେଠି କହିଲେଣି କେବଳମ୍ ଶ୍ରମ ଏବ ହି କେବଳମ୍ କେତେ କ'ଣ ଆଡ଼ଜେକ୍ଟିଭ ଦେଲେ ଦେଖନ୍ତୁ ଭଗବାନ କଥାରେ ଆଗ୍ରହ ଆସିଲା ନାହିଁ ମାନେ ଏହିଭଳି ଭାବରେ ତାଙ୍କର ସବୁ ଶ୍ରମ ଶ୍ରମ ଏବ ହି କେବଳମ୍ ତେଣୁ ନନୁ ତତସ୍ତେ କହିବା ଯିବି କହିବା ଜୀବନ୍ତେ ଇତ୍ୟା ହ ତାର ସବୁ ତ୍ୟାଗ କରି ପଳେଇଗଲେ କେମିତି ଜୀବନ ଧାରଣ କରିବେ ମୁଁ ତାକୁ ପଚାରୁଥିଲି ଯାଇଥିଲି ଏଠିକି ଯେଉଁ କ'ଣ ସେ ସ୍ୱିଜରଲ୍ୟାଣ୍ଡ ସ୍ୱିଜରଲ୍ୟାଣ୍ଡରେ ଆମର ଭକ୍ତିଶ୍ୱର ଦାମଦସ୍ୱାମୀ ମହାରାଜ ଯେଉଁ ସବୁ ଲେକ୍ଚର ଦେଇଥିଲେ ସେସବୁ ତାଙ୍କୁ ଗୋଟେ ବହି କରି ରଖିଛନ୍ତି ସେ ବହି ଗୋଟେ କରିଛନ୍ତି ସେମାନେ ସବୁ ଯିଏ ଲେଖୁଥିଲେ ସେମାନେ ସବୁ ଦେଖା ହେଇଥିଲେ ମୁଁ ସେଠି ଯାଇକି କଥା କହୁଛି ଗୋଟେ ସପ୍ତାହ ରହିଥିଲି ସେ କଥା କହୁଥିଲି ସେଠି ସେମାନେ ଦେଖା ହେଲା ଦେଖା ହେଲା ପରେ ମୁଁ ତାଙ୍କୁ ପଚାରିଲି ତାଙ୍କ ସ୍ୱାମୀ ସେ ଥିଲେ ଚାକିରି କରିଥିଲେ ଛାଡ଼ିଦେଲେ ତାଙ୍କ ସ୍ୱାମୀଙ୍କର କିଡ଼ନୀ ଖରାପ ତାପରେ ପୁଣି ସେ ସଜଡ଼ା ହେଇଗଲା ଠିକ୍ ହେଇଗଲା କିଡ଼ନୀ ସେ ଡିପାର୍ଟମେଣ୍ଟ ଦେଲେ ତାକୁ ସବୁ ଦେଇକି ମୁଁ କି କେମିତି ଚଳୁଛନ୍ତି ନା ସେଇଟା ଗୁରୁଦେବଙ୍କ କୃପା ଗୁରୁଦେବଙ୍କ କୃପା ଆମର କିଛି ଫିକ୍ସ ସୋର୍ସ ଅଫ୍ ଇନକମ୍ ନାହିଁ କିଛି ନାହିଁ କିନ୍ତୁ ତାଙ୍କର ଗାଡ଼ି ଅଛି ସବୁ ଅଛି ମୋତେ ଆଣିକି ପଳେଇ ଆସିଲେ ଆମେ ଥିଲୁ ଲାଗେରଥାଲରେ 60-70 କିଲୋମିଟର ବାଟ ଜୁରିକରୁ ଲାଗେରଥାଲ ସେଠି ଶନିବାର ପ୍ରୋଗ୍ରାମ୍ ହୁଏ ଏଠି ରବିବାର ପ୍ରୋଗ୍ରାମ୍ ହୁଏ ଶନିବାର ସରିଲା ପ୍ରୋଗ୍ରାମ୍ ସରିଲା ପରେ ସକାଳୁ ଆମେ ବାହାରିଲୁ ଘଣ୍ଟାକରେ ଆସି ପହଞ୍ଚିଗଲୁ ଜୁରିକରେ କ୍ଲାସ୍ ସନ୍ଡେ ପ୍ରୋଗ୍ରାମ୍ ଦୁଇଥର ତିନିଥର କ୍ଲାସ୍ ଦେଇଛି ସେଠି ସନ୍ଡେ ପ୍ରୋଗ୍ରାମ୍ରେ ତେଣୁ ସେ ଏମିତି କହୁଥିଲେ କିଛି ନାହିଁ କିନ୍ତୁ ଗୁରୁଦେବ ଚଳଉଛନ୍ତି ପ୍ରାକ୍ଟିକାଲ୍ ଏକ୍ଜାମ୍ପଲ୍ ନ ତୁ ନନୁ କେମିତି ଚଳୁଛନ୍ତି ସେମାନେ ନା ବିହଙ୍ଗା ପକ୍ଷୀଣ ହେବ ଭିକ୍ଷୁ ପକ୍ଷୀ କ'ଣ ସକାଳୁ ଉଠିଗଲେ ଯିବେ କୁଆଡ଼େ କୁଆଡ଼େ ବୁଲି ବୁଲି ରାତିକି ଆସି ପହଞ୍ଚିବେ ସନ୍ଧ୍ୟାବେଳେ ଆସି ପହଞ୍ଚିବେ ତାଙ୍କର ଖାଦ୍ୟ ସବୁ ଯୋଗାଡ଼ ହେଇଗଲା ସେଥିରେ ସକାଳୁ ଉଠି ଚାଲିଲେ କାଲିକି ପାଇଁ ନାହିଁ ଆଉ ଚିନ୍ତା ନାହିଁ କାଲି ଫଳ ସବୁ ଦେଖିବା କ'ଣ ହେବ କାଲି ସକାଳୁ ଉଠିଲେ ଆଜି ଏ ସମସ୍ତଙ୍କର ସେଇ ଚିନ୍ତା କେବଳ ମନୁଷ୍ୟକୁ ଛାଡ଼ିଦେଲେ ଅନ୍ୟମାନେ ସମସ୍ତଙ୍କର ସେଇ ଚିନ୍ତା 80 ଲକ୍ଷ ଜୀବ ରହିଛନ୍ତି 84 ଲକ୍ଷ ପରେ ଜୀବ ଭିତରେ ମନୁଷ୍ୟ ହେଉଛନ୍ତି 4 ଲକ୍ଷ ଆଉ 80 ଲକ୍ଷ ଜୀବ ହେଉଛନ୍ତି ମନୁଷ୍ୟତର ପ୍ରାଣି କାହାର ଚିନ୍ତା ନାହିଁ କାଲିକି କ'ଣ ଚଳିବା କାଲି କେମିତି ଚଳିବା ସେମାନେ ଭଗବାନଙ୍କ ଉପରେ ନିର୍ଭରଶୀଳ ଭଗବାନଙ୍କ ଉପରେ ନିର୍ଭରଶୀଳ କିନ୍ତୁ ମନୁଷ୍ୟ ପାଖରେ ସବୁବେଳେ ଚିନ୍ତା କେମିତି ଇଏ ହେବ କେମିତି ଚଳିବା କେମିତି ଚଳିବା ଭଗବାନ କହିଲେ ଯୋଗକ୍ଷେମଂ ଭାମ୍ୟମ୍ କିନ୍ତୁ ଆମର ସେତେ କଥାରେ ବିଶ୍ୱାସ ଆସୁନାହିଁ ଯାହା ବି ହଉ ଏଇଭଳି ଭାବେ ବିହଙ୍ଗା ପକ୍ଷୀଣ ଇବ ଭିକ୍ଷୁ ଚର୍ଯ୍ୟାନ୍ ଗୋଧୂମ କ'ଣ ଭିକ୍ଷା କରି ପାହାଡ଼ ଯିବନ୍ତି ଯାହା ଟିକେ ମିଳିଲା ଅଳ୍ପ କିଛି ମିଳିଲା ସେଥିରେ ସେମାନେ ସନ୍ତୁଷ୍ଟ ହେଇଯାଆନ୍ତି ଏଇଭଳି ଭାବେ ଚଳନ୍ତି ଜୀବନ ଧାରଣ କରନ୍ତି ସେମାନେ ଆମର କେତେ ଜଣ ଭକ୍ତ ମଧ୍ୟ ତ୍ୟାଗ କରି ପଳେଇ ଯାଇଛନ୍ତି ଏଇଭଳି ଜୀବନଯାପନ କରୁଛନ୍ତି ବୃନ୍ଦାବନ ବାବାଜୀ ବାବାଜୀ ସମ୍ପ୍ରଦାୟ ବାବାଜୀ ସମ୍ପ୍ରଦାୟ କିନ୍ତୁ ଏଇଟାକୁ ଆମେ ରେକମେଣ୍ଡ କରିବୁ ନାହିଁ କାହିଁକି ନା ଆମର ଗୁରୁଦେବ ଅଛନ୍ତି ନା ଆମ ଗୁରୁଦେବକୁ ଆମେ ଛାଡ଼ି କାହିଁ ଯିବୁ ଏଇ ଗୁରୁଦେବ ପାଖରେ କ'ଣ ମିଳିବନି ନା ଆମେ ଏଇଠି ଛାଡ଼ିଦେବେ ବୋଲେ ଆଉ କିଛି ମିଳିବ ନା କ'ଣ ଆମେ ଗୁରୁଦେବଙ୍କୁ ସାହାଯ୍ୟ କରିବା ଆମେ ତାଙ୍କର ସେବା ନିଯୁକ୍ତ ରହିବା ଏଇଥିରେ ଯେତିକି ମିଳିବ ଆମେ ସେତିକି ସନ୍ତୁଷ୍ଟ ରହିବା ସବୁ ତ୍ୟାଗ କରି ଆସିଲେ ଆମେ ଗୁରୁଙ୍କ ପାଖକୁ ଆସିଲେ ଗୁରୁଙ୍କୁ ପୁଣି ତ୍ୟାଗ କାହିଁ କରିବା ଆଉ ଜଣେ ଗୁରୁଙ୍କ ପାଖକୁ ଯିବା ଏଇଟା ଆମେ ରେକମେଣ୍ଡ କରିବୁ ନାହିଁ ଯାହା ବି ହଉ ଏଇଭଳି ଭାବ ନ ତୁ କେନା ବି ଦତୟା ସ୍ଥୂଳ ଭିକ୍ଷା ବି ଭାବ ଟିକେ ବହୁତ ଗୋଟେ ଧନୀ ପାଖକୁ ଧନୀ ବ୍ୟକ୍ତି ପାଖକୁ ଯିବା ସେ ଦେଇଦେବ କୋଟିଏ ଟଙ୍କା ନିଅ ଯାଅ ତମେ ଆଉ ଭିକ୍ଷା କରି ନା ନା ମୋତେ ସେ ଗୋଟିଏ ଟଙ୍କା ଦିଅ ଗୋଟିଏ ରୁଟି ଦିଅ ଏଥିରେ ସେମାନେ ଜୀବନ ଧାରଣ କରିବେ ନ ତୁ କେନା ବି ଦତ୍ୟା ହଁ ଇହ ସବୁ ବିଭିନ୍ନ ଆଡ଼େ ରହିଛି ଅଲଗା ଅଲଗା କଥା ହେଉଛି ମହା ଦୁଃଖୀନ ତେନ ତତ୍ କଥାୟା ବହୁମତ୍ସ୍ୟାତି ଯେମିତି ତାଙ୍କର କଥାକୁ ସେ କହୁଛନ୍ତି ଯେମିତି ଦୁଧୁରା ଚୂର୍ଣ୍ଣ ରହିଛି ଦୁଧୁରା ଚୂର୍ଣ୍ଣ ହେଉଛି କ'ଣ ବିଷ ଦୁଧୁରା ବିଷ ସେଇଟା ତାହା ଦେହରେ ମିଶ୍ରି ପକାଇକି ଦେଇଦେଉଛନ୍ତି ମିଶ୍ରି ପକାଇ ବହୁତ ମିଠା ଲାଗୁଛି ଖାଇଦେବେ ଖାଇଦେଲା ପରେ ସେ ମୃତ୍ୟୁବରଣ କରିବେ ଏଇଭଳି ଭାବରେ କଥା ହେଉଛି ସେଇଭଳି ଭାବରେ ତେନ କଥାବାଚକ ସାଧୁ ବେଶଚ୍ଛନ୍ନ ମହାଘାତକତ୍ୱ ସାଧୁ ଏ ସାଧୁ ଆସିଲା ରେ ବାପା ଏ ମହାଘାତକ ଆସିଲା ଆମର ଯେଉଁ ପରିବାର ସବୁ ସ୍ନେହ ସବୁ ରହି ସବୁ ନଷ୍ଟ କରିଦେବ ଇଏ ସବୁ ନଷ୍ଟ କରିଦେବ ପରେ ଦକ୍ଷ ଅଭିଶାପ ଦେଇଦେଲେ ଇଏ ମୋର ପୁତ୍ରମାନଙ୍କୁ ସବୁ ସନ୍ୟାସ କରିଦେଲା। ଏ ନାରଦ ମହା ବଡ଼ 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 ଦୁଷ୍ଟ ଇଏ ଅଭିଶାପ ଦେଇଦେଲେ। ନାରଦ ତାଙ୍କ ସବୁ 10,000 ପୁତ୍ରକୁ ସନ୍ୟାସ କରିଦେଲେ, ପୁଣି 1,000 ପୁତ୍ରକୁ ସନ୍ୟାସ କରିଦେଲେ, ପୁଣି ଭାବିଲେ ଇଏ କାହିଁ ପିତା ରହିବେ, ତାଙ୍କୁ ମଧ୍ୟ ସନ୍ୟାସ କରାଇଦେବ। ଯାଇକିରି ତାଙ୍କୁ ଯେତେବେଳେ ସନ୍ୟାସ ଲିଖା ଦେଉଛନ୍ତି, ସେ ତାଙ୍କୁ ଦେଲା ଅଭିଶାପ ଦେଲେ, କହିଲେ ନତମ ଭବେତ୍ ପଦମ, ତମର ତମେ ଗୋଟିଏ ସ୍ଥାନରେ ଅଧିକ ଦିନ ରହିପାରିବ ନାହିଁ। ତନ୍ତୁ ଛେଦ, ତମେ ଗୋଟେ ଦିନରେ ଗୋଟିଏ ସ୍ଥାନରେ ଅଧିକା ଦିନ ରହିଲା ସିନା ତମେ ସବୁ ଏସବୁ ଛେଦନ କରୁଛ, ସବୁ ତାଙ୍କୁ ସଂସାର ଧର୍ମକୁ ଛେଦନ କରୁଛ, ତମେ ରହିପାରିବ ନାହିଁ ଗୋଟେ ସ୍ଥାନରେ, ଅଭିଶାପ ଦେଇଦେଲେ। ନାରଦ ମୁନି ସେଟାକୁ ଗ୍ରହଣ କଲେ, ବହୁତ ଆନନ୍ଦରେ ଗ୍ରହଣ କଲେ। ତ ବାଢ଼ ବହୁତ ବଢ଼ିଆ, ବହୁତ ବଢ଼ିଆ। କ'ଣ ଯଦି ଅଭିଶାପ ଦେଇନଥାନ୍ତେ, ଆଜି ପ୍ରଭୁପାଦ ମହାରାଜ ଏଠିକି ଆସିନଥାନ୍ତେ, ଗୁରୁଦେବ ଏଠିକି ଆସିନଥାନ୍ତେ, ଆମେ ଭକ୍ତରେ ପରିଣତ ହୋଇପାରିନଥାନ୍ତେ, ସାରା ପୃଥିବୀକୁ ସେ ଯାଇନଥାନ୍ତେ, ଗୋଟିଏ ସ୍ଥାନରେ ରହିଥାନ୍ତେ। ପ୍ରଭୁପାଦ ମହାରାଜ କହନ୍ତି ଇଏ ଆମ ଉପରେ ଇଏ ହେଉଛି ଅଭିଶାପ, ଦକ୍ଷଙ୍କର ଅଭିଶାପ, ଆମେ ଗୋଟିଏ ସ୍ଥାନରେ ରହିପାରିବୁ ନାହିଁ। ଆଜି ଏଠି ରହିଲେ ତ ପୁଣି କଲ୍ ଆସିଲା, ସେଠି କଥା ଚାଲ। ଏ ସାଧୁ ହେଉଛି ଛେଦକ, ଛେଦ କରିଦେବେ ସମସ୍ତଙ୍କ ସଂସାର ବନ୍ଧନକୁ, ଛେଦ କରିଦେବେ ସାଧକ। ଏଇଠି କୁହ ଜାଲ କଥା ଆସିବ, ଏଇଠି ଏଇଠି କହିବ ସାଧୁ କିଭଳି ଛେଦ କରିବେ ନା, ବହୁ ମତସ୍ୟା କ'ଣ କରିବେ ନା, ପୁରାଣ ମହାଘାତ କରିଦେବ। ମହାଘାତ କେମିତି, ଆଘାତ ଘାତ କେମିତି କରିବେ, ଘାତ ହତ୍ୟା କେମିତି କରିବେ ସିଏ ନା, ଏଇ ପୁରାଣ ପୁସ୍ତକ, ପୁରାଣ ପୁସ୍ତକ, ଏଇ ଭାଗବତ ପୁରାଣ, ଏଇ ପୁସ୍ତକ ହେଉଛି ଜାଲ, ଇଏ କାଟିବ ସମସ୍ତଙ୍କୁ, ଜାଲ ଉଦ୍ଧାର କରିବ, ମାନେ ଜାଲ କରି କାଟିବ, କାଟିଦେବ ସବୁବେଳେ ମହାପୁସ୍ତକ, ପୁରାଣ ପୁସ୍ତକ ସେ ଜାଲତ୍ଵ, ଜାଲ ପକେଇ ସବୁ ନେଇଯିବେ ଆମକୁ, ଜାଲ ଜାଲରେ ପଡ଼ିଯିବ ତାଙ୍କର ଶରୀର ବିଦ୍ୟା ଜାଲ, ଜଡ଼େନ୍ଦ୍ରିୟ ତାହେ କାଲ ଯିବ ଫେଲେ ବିଶେଷ ସାଗରେ, ଆମେ ବିଶେଷ ସାଗରେ ବୁଲୁଛେ ମାୟା ଜାଲରେ ପଡ଼ିକିରି। ତେଣୁ ସାଧୁ ତାଙ୍କର ଜାଲ ପକେଇବେ, ଆମକୁ ସବୁ ଏଇ ମାୟା ଜାଲରୁ ଉଦ୍ଧାର କରିବେ, ମାୟା ଜାଲରୁ ସବୁ ଉଦ୍ଧାର କରିବେ, ଇଏ ହେଉଛନ୍ତି ସାଧୁଙ୍କର ଜାଲ। ଅତଏବ ତେ କଥାବାଚକ ସାଧୁ ମହାଘାତକତ୍ୱ ପୁରାଣ ପୁସ୍ତକ ସେ ଜାଲତ୍ୱ, ଏ ସାଧୁ ବେଶରେ ଯେ ସବୁ ଆସୁଛନ୍ତି ଏମାନେ ମହାଘାତକ, ଆମର ସଂସାର ବନ୍ଧନକୁ ଛେଦ କରିଦେବେ। ଏବଂ ସେ ଯେଉଁ ପୁରାଣ ପୁସ୍ତକ ଆଣୁଛନ୍ତି ନା କାଖରେ, ଆଗେ ସବୁ ଆଗକାଳେ କାଖରେ ଧରିକି ଯାଉଥିଲେ ନା, ଆଜିକାଲି କ'ଣ ମୋବାଇଲ ଥିଲା ନା, ଇଏ ଥିଲା ନା କ'ଣ, ଆମର ସେ ସବୁ ଗୌରବ ସେ ମହାରାଜ କହନ୍ତି, ସେ ସବୁବେଳେ ପୁସ୍ତକ ନେଇଯାଆନ୍ତି, ଆଜିକାଲି ସବୁ କମ୍ପ୍ୟୁଟର ହେଇଗଲା, ଲ୍ୟାପଟପ୍ ସବୁ ହେଲା। ହରଦର ସେ ମହାରାଜ କହନ୍ତି ଲ୍ୟାପଟପ୍କୁ ଆମେ ପୂଜା କରିବା ନା କ'ଣ, ଭାଗବତ ପୂଜା କରିବା, ଶାସ୍ତ୍ରକୁ ପୂଜା କରିବା, ଆଉ ଲ୍ୟାପଟପ୍କୁ କ'ଣ ପୂଜା କରିବା, ଯାହା ବି ହଉ ସେମାନେ ସବୁ ପୁସ୍ତକ ଯାଚିକି ପାଖରେ ଯାଚିକି ନେଉଥିଲେ, ଆଉ କେଉଁଠି ନେବେ, ତାଙ୍କର ବ୍ୟାଗ୍ ଥିଲା ନା କ'ଣ, ନେଇକି ଯିବେ ପାଖରେ ଯାଚିକି ନେଉଥିଲେ। ଏଠି କୁହାଯାଉଛି ଅତେ ବତେ କଥାବାର୍ତ୍ତକ ସାଧୁ ବସୁ ମହାଘାତକତ୍ୱ ପୁରାଣ ପୁସ୍ତକ ସେ ଜାଲତ୍ୱ, ଇଏ ହେଉ ଜାଲ ଆମକୁ ଉଦ୍ଧାର କରିବ, ସେ କିନ୍ତୁ ଭାବେ ଆମକୁ ଆମେ ନଷ୍ଟ କରିଦେବ, ଆମେ ବହୁତ ଆନନ୍ଦରେ ଅଛୁ ଭବସାଗରରେ, ଆମେ ବହୁତ ଆନନ୍ଦରେ ଅଛୁ, ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିକି ଆନନ୍ଦରେ ପ୍ରାପ୍ତ ହେଉଛୁ, କେତେବେଳେ କରୁଣା କେତେବେଳେ କ'ଣ କେତେ ଆନନ୍ଦ ସବୁ ପ୍ରଦାନ କରୁଛେ, ଆମେ ଏଥିରୁ ଉଦ୍ଧାର ପାଇଯିବୁ, ଏହିଭଳି ଭାବେ ଭୟ ତାଙ୍କର ରହିଛି। ଅତଏବ ତେ ବନାତ୍ମନଂ ଭ୍ରମନ୍ତୋପି, ତେଣୁ ସେ ସାଧୁମାନେ କ'ଣ କରିବେ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବେ, ଗୋଟିଏ ବନରୁ ଆଉ ଗୋଟିଏ ବନକୁ ଯିବେ, ସ୍ୱ କକ୍ଷ ଗୃହୀତ ପୁସ୍ତକା ଏବେ ଦୃଶ୍ୟନ୍ତେ, କେମିତି ଜାଣିବା ନା, କାଖରେ ରହିଥିବ ଜାଲ, ଜାଲ ଧରିଥିବେ, ପୁରାଣ ପୁସ୍ତକ ଧରିଥିବେ, ସେଇଥି ପାଇବେ ଓ ନମୋ ଭଗବତେ ବାସୁଦେବାୟ, ଏଇଟା ଶୁଣି ଲୋକମାନେ ସେଇ ପଡ଼ିବେ। ଆଉ ଯଦି କୁହାଯିବ ହଁ ଦେଖ ଗୋବିନ୍ଦେ, ଜାଗ୍ରତ ହେବେ, ଇଏ ଜାଲକତ୍ୱ। ଅତଏବ ତେ ବନାତ୍ମନ ଭ୍ରମତୋପି ଏବେ ଦୃଶ୍ୟତେ ବ୍ୟାସାଦୀନା ଜାଲ ନିର୍ମାତତ୍ୱ, ବ୍ୟାସ ଆଦି ସବୁ ରହିଲେ ସବୁ ଜାଲ ନିର୍ମାଣ କରିଛନ୍ତି, ବ୍ୟାସ ସବୁ ଜାଲ ନିର୍ମାଣ କରିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ବ୍ୟାସ ଆଦି ଯେତେ ରହିଲେ ସବୁ ମୁନି ଋଷିମାନେ ସବୁ ରହିଲେ ସବୁ ଜାଲ ନିର୍ମାଣ କରିଛନ୍ତି। କୃଷ୍ଣସ୍ୱ ପରମେଶ୍ୱରତ୍ୱେନ ତତ୍ ଆଦିଷ୍ଟତ୍ୱ, କୃଷ୍ଣ ପରମେଶ୍ୱର ତାଙ୍କୁ ଆଦେଶ ଦେଇଛନ୍ତି, ଏଇ ବ୍ୟାସ ତୁ ଜାଲ ନିର୍ମାଣ କର, ନାରଦ ଜାଲ ନିର୍ମାଣ କର, ଅମକ କହିଲ ଯେତେ ରହିଛନ୍ତି ସବୁ ମହାଜନମାନେ ସବୁ ରହିଛନ୍ତି ତାଙ୍କୁ ସବୁ ଜାଲ ତିଆରି କର, ଜାଲ ତିଆରି କରି, ଜାଲର ଆବଶ୍ୟକତା ବହୁତ ରହିଛି, ସମସ୍ତେ ମହାସାଗର ଉଠୁଛନ୍ତି ତାଙ୍କୁ ଉଦ୍ଧାର କରିବ, ଜାଲ ତିଆରି କର। ତେଣୁ एतद् अर्थमेव कृष्णेन परम श्रुतः गोप्य एव सर्वलोकापि दुःखाब्धौ पतितो तति तस्य विचार गोप्य एव सर्वलोकापि दुःखाब्धौ समस्त लोकमाने ई दुःखरे अवधिरे रहिसन्ति वर्तमान देखन्तु करोना सागरे केते रहिसन्ति करोना सागर सम छप्पट होउछन्ति गत गतंत्रीति तस्य विचार ताकू आम लुचिकी जालपति उद्धार करवा लुचिकी जी लुचिकी आम देखे जमी से लुचिकी जा उधार करवा ना से देखिए सत झारे आसल जालुआ आस नहीं मुंडे तिलक मार्ची ये लगे शिखा लगे आसला आम संसार को नष्ट करदेव से पड़ेजे देख ला मैंने ईदृश पर दुख दर्शनमेव तस्य सुखम यही भाव तक जो दुख दि जाऊँगा कृष्ण सुख ये ब्याज स्तुति राधाराणी निंदा कर मानते ये स्तुति होमको उद्धार करें कौन आम नष्ट मरीजू आम ये पान बीड़ी सिगरेट खाइबू ना अवैध स्त्री संग करना मत मंस खाइबु ना जुआ खेलू ना आँ जीवन जीवन नष्ट हो गला हाँ जीवन वृथा हो गला से ईश्वर दूर जुआर आम से दरकार ना अत ईदृश पर दुख दानजन्य फलभागी यथा सभवश्यति तथा व्यासाध इति परसदा एव धनुष पद्यस्य सर्व एव सिद्धांत तथो व्याज स्तुति ये हूँ व्याज स्तुति आम जापरने डाक्तर आम कौन कौन छुरी आड़े आस मत का बोधे आम बथा कौन ये बथा हो कष्ट होना ना ना आम काट आम काट ना 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 मोर जी कि शुणे नहीं काटदे मंगल विधान करेंगे यही भाव ये ब्याज स्तुति राधाराणी कृष्ण को यही भाव ब्याज स्तुति ये परम समस्त लोक मान परम से हितकारी ना गंगा दयाल शरण रजेम आउ कि दयालु व्यक्ति अच्छा जहाँ शरण जावा आउ कि अच्छा किम को लगे बड़ा निष्ठुरटा निष्ठुर तेणु अत्र खग ये सब रही खग सदुष्कता सजना खेद त्याग एवं समुचित ये सब हूँ कौन अवजल्प अवजल्पर अच्छे कौन रोचे ना भंगी अभिजल रोच कौन भंगी द्वारा जो स्थले निजर अंतर आशय बोला है अंतर हृदय कथा बोला जा भंग भंगे कह जाए अभिजल्प ये बोले यहाँ हूँ अभिजल्प दिव्य उन्माद हूँ अभिजल्प दस टी जल्प रही हूँ अभिजल्प तेणु ये भाव अभिजल्प आज सरला आम जल्प सरीगला समय मत सरीगले प्रसाद बेल आस गोटे सुंदर जल्प आसब आम कथा विश्राम दवा रघुनंदन धाम को फेसबुक विश्राम दवा डिजाइट्री जो चलते सीटा विश्राम दवा सब विश्राम देकर आम कथा विश्राम दवा।